दशम स्कंद उनचास अध्याय श्लोक 9। भ्रात्रयो भगवान कृष्ण भ्रात्रयो भगवान कृष्ण शरण्यो भक्तवत्सल शरण्यो भक्तवत्सल पैतृश्वश्रयान् स्मरति पैतृश्वश्रयान् स्मरति रामश्चाम्बुरुहे क्षणः रामश्चाम्बुरुहे क्षणः भ्रात्रयो भगवान् कृष्णः शरण्यो भक्तवत्सल पैतृश्वश्रयान् स्मरति रामश्चाम्बुरुहे क्षणः। भ्रात्रयो भगवान् कृष्ण शरण्यो भक्तवत्सल पैतृश्वश्रयान् स्मरति रामश्चाम्बुरुहे क्षणः। भ्रात्रयो भगवान् कृष्ण शरण्यो भक्तवत्सल पैतृश्वश्रयान् स्मरति रामश्चाम्बुरुहे क्षणः। भ्रात्रयो भगवान् कृष्ण शरण्यो भक्तवत्सल पैतृश्वश्रयान् स्मरति रामश्चाम्बुरुहे क्षणम्। हरे कृष्ण उपस्थ भक्त सदन बृंद मातृवृंद आपंकु आम भागवत कथा को आम स्वागत जनाऊु। आज आम ये जो हस्तिनापुर कथा चलती जो रही पृथा कुंतीदेवी ये भाव अक्रूर को संबोधन कर सौम्य संबोधन कर कथा चलती पंदर श्लोक पर्यटन कहे तेणु ये कहते भ्रात्रियो भगवान कृष्ण तपूर्व सब कहगला भ्रातरंग भ्रातरंग रे बहुत भ्राता रही दसटी भ्राता रही सुरसेन दस पुत्र एवं मध्य अर्जुन अनेक पुत्र अच्छा यही भाव में समस्त भ्रातर जीवे कि विशेष भाव में भ्रातृयो भगवान कृष्ण श्री वसुदेव पुत्र कथा कहते भगवान से भगवान श्री कृष्ण शरण्यो भक्तवत्सल भगवान एक जदि से कह मोर शरण किए मुदेवी नहीं कह शरण्य से शरण्य देवाई रही चाहूँ समस्त मोर शरण निय सर्वधर्मां परित्यज मामेक शरण व्रज समस्त कौन मोर शरण आस कि आम चाहूँ ना तक शरण जीवु ना ये आम जो रही ये आम कौन आमर दुर्दैव ये जो आम ये हतभाग्य भगवान कहते मोर शरण आस मु तुमको सब प्रकार सुरक्षा देवी तेनालीवी से कहते कुंतीदेवी कहते शरण्य एकमात्र शरण्य हो भगवान से सबकि कौन कमी नहीं षडैश्वर्य पूर्ण भगवान सबकि दरकार से पूरण करें भगवान से आम भौतिक जगत जिते लोक अच्छा कहार कौन बहुत प्रकार कामना अच्छी किंतु सबकि कामना से पूर्ण कर काम सर्वकाम मुख्य काम उदारधि तीव्रेण भक्ति योगेन जजेत पुरुषं परम द्वितीय स्कंद तृतीय अध्याय सुखदेव गोस्वामी एक परीक्षित महाराज कहते हैं जिते प्रकार लोक अच्छे तीन भाग विभक्त कराए गोटे अकाम कौन सी कामना नहीं कौन सी कामना ना से भाई लोक मिले बहुत दुर्लभ विरल ସର୍ବକାମ ବହୁତ ପ୍ରକାର କାମନା ରହିଛି, ବହୁତ ପ୍ରକାର ସମସ୍ତଙ୍କର କିଛି ନା କିଛି କାମନା ରହିଛି ସର୍ବକାମ। ଏବଂ ଯେଉଁମାନେ କିଛି ଚାହୁଁନାହାନ୍ତି କି ଅନ୍ତପକ୍ଷେ ମୁକ୍ତି ଚାହୁଁଛନ୍ତି, ଅକାମରେ ମୁକ୍ତି ମଧ୍ୟ ଆସୁଛି, କିନ୍ତୁ ତଥାପି ମୁକ୍ତିକୁ ବିଶେଷ ଭାବରେ ବର୍ଣ୍ଣନା କରାଯାଉଛି ମୁଖ୍ୟ କାମ। କିନ୍ତୁ ଯେଉଁମାନେ ଉଦାରଧି, ଯେଉଁମାନେ ପ୍ରକୃତରେ ତାଙ୍କର ବୁଦ୍ଧି ହେଉଛି ବହୁତ ଉନ୍ନତ, ସେମାନେ ତୀବ୍ରେଣ ଭକ୍ତି ଯୋଗେନ ଯଜେତ ପୁରୁଷଙ୍କ ପରମ, ଭକ୍ତି ଯୋଗରେ ଭଗବାନ ପୁରୁଷ ପରମ, ପରମ ପୁରୁଷ ଭଗବାନ କୃଷ୍ଣଙ୍କର ସେମାନେ ଆରାଧନା କରିବେ, ଭକ୍ତି ଯୋଗରେ ଭଗବାନ ସହିତ ଯୁକ୍ତ ହେବେ। ତେଣୁ ଭଗବାନ ଛାଡ଼ିଦେଲେ ଆଉ କେହି ପ୍ରକୃତିର ଶରଣ ଦେଇପାରିବେ ନାହିଁ, କୃଷ୍ଣଙ୍କ ଛଡ଼ା ବା ଭଗବାନ ବିଷ୍ଣୁ ତତ୍ତ୍ୱ ଛଡ଼ା ବିଷ୍ଣୁ ହିଁ ଏକମାତ୍ର ଶରଣ୍ୟ, ତାଙ୍କ ଛଡ଼ା ଆଉ କାହାର ଶରଣରେ ଗଲେ ଆମେ ସୁରକ୍ଷା ପାଇପାରିବା ନାହିଁ, ଏକମାତ୍ର ସେ ହେଉଛନ୍ତି ଶରଣ୍ୟ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେ ଭଗବାନଙ୍କର ଶରଣରେ ଯିବେ, ଭାଗବତ ବର୍ଣ୍ଣନା କରାଯାଇଛି, ଭାଗବତ ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ ବତିଶ ଶ୍ଳୋକରେ କହୁଛନ୍ତି, ଏକଥା ନବଯୋଗେନ୍ଦ୍ର କହୁଛନ୍ତି, ଏ କଥା ରାଜା ନିମିତ୍ତ ପାଖରେ ଏଇଟା କହିଥିଲେ ନବଯୋଗେନ୍ଦ୍ର, ଯେଉଁ କଥାଟାକୁ ବସୁଦେବଙ୍କୁ ନାରଦ ମୁନି କହୁଛନ୍ତି। ଇଏ କହୁଛନ୍ତି କେଉଁଠି ନା ସେ କହୁଛନ୍ତି ଦ୍ୱାରକାରେ, ଏ ଘଟଣା ସବୁ ହୋଇଥିଲା। ସେ କହୁଛନ୍ତି କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ହିଁ ସୁମେଧସ। ଯେତେବେଳେ ନ ଯୋଗେନ୍ଦ୍ର, ଏମାନେ ସବୁ ଋଷଭଦେବଙ୍କର ପୁତ୍ର, ନ ଯୋଗେନ୍ଦ୍ର ତାଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ, ଯାହାଙ୍କ ନାମ ଅନୁସାରେ ଆମର ଏ ବର୍ଷ ହେଉଛି ଭାରତ ବର୍ଷ, ତା ପୂର୍ବରୁ ଅଲଗା ନାମ ଥିଲା, ଅଜନାଭ ଥିଲା। ତେଣୁ ଯେତେବେଳେ ସେ ତାଙ୍କୁ ସବୁ ଦେଉଛନ୍ତି, ତାଙ୍କ ଭିତରୁ ସେ ନଅ ଜଣ ହେଉଛନ୍ତି ଯୋଗୀ, ଯୋଗେନ୍ଦ୍ର ଶ୍ରେଷ୍ଠ ଭକ୍ତରେ ପରିଣତ ହେଲେ, ଏମାନେ ସବୁ ଶାନ୍ତ ରସରେ ଭଗବାନଙ୍କ ସହିତ ଯୁକ୍ତ ସମ୍ବନ୍ଧିତ। ତେଣୁ ନିମି ମହାରାଜ ତାଙ୍କୁ, ନିମି କହିଲେ ଜନକ, ଜନକଙ୍କର ଏ ଉପର ମାନେ ତାଙ୍କ ପୂର୍ବ ବଂଶଧର ଜନକ ମହା ନିମି, ସିଏ ଯେତେବେଳେ ନଅ ଯୋଗେନ୍ଦ୍ରକୁ ନଅଟି ପ୍ରଶ୍ନ ପଚାରିଥିଲେ, ଇଏ ଯେଉଁ କରଭାଦନ ମୁନିକୁ ପଚାରିଥିଲେ କଳି ଯୁଗରେ କେମିତି ଲୋକମାନେ ଭଗବାନଙ୍କର ଆରାଧନା କରିବେ, ସବୁ ଯୁଗରେ ଆରାଧନାର ପଦ୍ଧତି ଅଲଗା ରହିଛି, କଳି ଯୁଗରେ କ'ଣ କାହାକୁ ଆରାଧନା କରିବେ, କିଭଳି ଭାବରେ ତାଙ୍କୁ ପୂଜା କରାଯିବ, ଏହି ପ୍ରସଙ୍ଗରେ କରଭାଦନ ମୁନି ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ ବତିଶ ଶ୍ଳୋକରେ କଥାଟି କହିଛନ୍ତି, କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହିଁ ସୁମେଧସ। ଖାଲି ମେଧସ ନୁହନ୍ତି, ଖାଲି ବୁଦ୍ଧିମାନ ବ୍ୟକ୍ତି ନୁହଁ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ, କେତେଜଣ ଅତ୍ୟନ୍ତ ବୁଦ୍ଧିମାନ ଅଛନ୍ତି କଳି ଯୁଗରେ, ସମସ୍ତଙ୍କ ତ ପ୍ରାୟଣ ମନ୍ଦ ବୁଦ୍ଧ ଅଳ୍ପ ପ୍ରାୟଣ ଅଳ୍ପ ଆୟୁଷ ସଭ୍ୟ କଳା ବୈଷ୍ଣିକ ଜନା ମନ୍ଦା ସୁମନ୍ଦ ମତେୟୁ, ପ୍ରାୟ ସମସ୍ତେ ହେଉଛନ୍ତି ଅଳ୍ପ ବୁଦ୍ଧିମାନ, ଅଳ୍ପ ବୁଦ୍ଧି ସୁମନ୍ଦ ମତେୟୁ, ଅତ୍ୟନ୍ତ ବୁଦ୍ଧିହୀନ ସେମାନେ ସବୁ କଳି ଯୁଗରେ ଏହିଭଳି ଭାବରେ ଅବସ୍ଥା ହେବ। କିନ୍ତୁ ତଥାପି ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ଆରାଧନା କରିବେ, କୃଷ୍ଣ ବର୍ଣ୍ଣ ସେ ଭଗବାନ ବୋଲି କ'ଣ ପ୍ରମାଣ ନା, କୃଷ୍ଣ ବର୍ଣ୍ଣ ତାଙ୍କର ସବୁବେଳେ ସବୁବେଳେ ଜୁହାରୁ ଦୁଇଟି ଅକ୍ଷର ସବୁବେଳେ ଉଚ୍ଚାରିତ ହେଉଥିବ, କୃଷ୍ଣ 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 ଇତ୍ୟାଦି, ଏହିଭଳି ଭାବରେ ସବୁବେଳେ କୃଷ୍ଣ ବର୍ଣ୍ଣ ଏବଂ ତୁଷା ଅକୃଷ୍ଣ ଶରୀରର ରଙ୍ଗ ଅଙ୍ଗକାନ୍ତି କିଭଳି ଭାବରେ ନା ଅକୃଷ୍ଣ, ଭଗବାନଙ୍କର ବିଭିନ୍ନ ଯୁଗରେ ବିଭିନ୍ନ ରଙ୍ଗ ଧାରଣ କରନ୍ତି। ଯେତେବେଳେ ଗର୍ଗାଚାର୍ଯ୍ୟ ଭଗବାନଙ୍କର ନାମକରଣ କରିଥିଲେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ସେ ଏହି ଶ୍ଳୋକଟି କହିଥିଲେ, ଭଗବାନ ଆସନ ବର୍ଣ୍ଣାସ୍ତବ୍ୟ ଗୁଣତନୁ ଯୁଗନ୍ତନୁ ଶୁକ୍ଳ ରକ୍ତସ୍ତତା ପିହିତ ଇଦାନିଂ କୃଷ୍ଣତାଙ୍ଗତା। ଇଏ ହେଉଛି ଚାରି ଯୁଗରେ ଆସନ ବର୍ଣ୍ଣାସ୍ତ୍ରୟ, ଅନ୍ୟ ତିନି ଯୁଗରେ ସେ ତିନୋଟି ଯୁଗ ତିନୋଟି ରୂପକୁ ଗ୍ରହଣ କରିସାରିଛନ୍ତି, ତିନୋଟି ବର୍ଣ୍ଣ ଗ୍ରହଣ କରିସାରିଛନ୍ତି, ଗୃହନ୍ତନୁ ଯୁଗନ୍ତନୁ ଯୁଗ ଅନୁସାରେ ସେ ତନୁ ଧାରଣ କରନ୍ତି, ତାଙ୍କର ଶରୀର ସେହିଭଳି ଭାବରେ ଧାରଣ କରନ୍ତି, ଶୁକ୍ଳ ରକ୍ତସ୍ତତା ପିହିତ ସତ୍ୟ ଯୁଗରେ ଭଗବାନ ଶୁକ୍ଳ ବର୍ଣ୍ଣରେ ଆସନ୍ତି ଏବଂ ତେତା ଯୁଗରେ ଭଗବାନ ରକ୍ତବର୍ଣ୍ଣରେ ଆସନ୍ତି, ଧ୍ୱାପର ଯୁଗରେ ଭଗବାନ ଏଇଟା ପରେ କହିବେ, କଳି ଯୁଗରେ ଭଗବାନ ଆସନ୍ତି ପୀତବର୍ଣ୍ଣରେ ଆସନ୍ତି, ଶୁକ୍ଳ ରକ୍ତସ୍ତତା ପିହିତ ଇଦାନିଂ କୃଷ୍ଣତାଙ୍ଗତା, ବର୍ତ୍ତମାନ ସେ କୃଷ୍ଣବର୍ଣ୍ଣରେ ଆସିଛନ୍ତି। ତେଣୁ ଏ ଯେଉଁ ପୀତବର୍ଣ୍ଣ ଏଇଟା କଳିଯୁଗର ବର୍ଣ୍ଣ, କଳିଯୁଗରେ ଭଗବାନ ଆସିଛନ୍ତି ଚୈତନ୍ୟ ମହାପ୍ରଭୁ, ଗୌରାଙ୍ଗ ମହାପ୍ରଭୁ ଘୋରବର୍ଣ୍ଣରେ ଆସିଛନ୍ତି ସେ ତିଶା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ରପାଶଦମ୍ ଭଗବାନ କଳି ଆସିବେ, ଯେଉଁ ଏକୁଟିଆ ଆସିବେ ନାହିଁ, ତାଙ୍କର ଅଙ୍ଗ ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ, ଅସ୍ତ୍ର ତାଙ୍କର ହେଉଛନ୍ତି ମହାମନ୍ତ୍ର, ପାର୍ଷଦ ଶ୍ରୀବାସ ଆଦି ସବୁ ରହିଛନ୍ତି, ନାରଦ ମୁନି ଶ୍ରୀବାସଙ୍କର ଅବତାର। ତେଣୁ ଏହିଭଳି ଭାବରେ ଇଏ ହେଉଛନ୍ତି ସାଙ୍ଗ ପାଙ୍ଗାଷ୍ଟ ପାର୍ଷଦ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ, ସମସ୍ତେ ଏହି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି, ପ୍ରାୟ 99% ଯେଉଁମାନେ ଭଗବାନ ଭଜନ କରନ୍ତି ସେମାନେ ଏହି ମହାପ୍ରଭୁଙ୍କର ଆରାଧନା କରନ୍ତି, ସଂକୀର୍ତ୍ତନ ଯଜ୍ଞ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ପ୍ରାୟ ଜଗନ୍ତି ସୁମେଧସ। ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ସେମାନେ ଏହିଭଳି ଭାବରେ ଭଗବାନଙ୍କର ଆରାଧନା କରିବେ। କୃଷ୍ଣ ଅଷ୍ଟୋତ୍ତର ଶତନାମରେ କୁହାଯାଇଛି, ଯେହି ଜନ ଭଜେ କୃଷ୍ଣ ସେବଡ଼ ଚତୁର, ବହୁତ ବୁଦ୍ଧିମାନ ସେମାନେ ଭଗବାନ କୃଷ୍ଣଙ୍କର ଭଜନ କରୁଛନ୍ତି। ନହେଲେ ଅନ୍ୟମାନେ କହିବେ, ମାୟାବାଦୀମାନେ କହିବେ, ଯାହାକୁ ଭଜନ କଲେ କିଛି ଅସୁବିଧା ନାହିଁ, ଗୋଟିଏ ସମସ୍ତେ ଭଜନ କଲେ ଗୋଟିଏ ଫଳ, ଗୋଟିଏ ଯୁଆଡ଼େ ଗଲେ ମଧ୍ୟ ସେଇଠି ଯାଇ ପହଞ୍ଚିବା ଅନ୍ତିମ ଫଳ, ଅନ୍ତିମ ରାସ୍ତା, ଅନ୍ତିମ ଗତି ହେଉଛନ୍ତି ସିଏ। ଏଇଭଳି ଭାବେ ମାୟାବାଦୀମାନଙ୍କ କଥା ସବୁ ରହିଛି। ତେଣୁ କୃଷ୍ଣଙ୍କର ଯେଉଁମାନେ ଭଜନ କରୁଛନ୍ତି ସେମାନେ ପ୍ରକୃତରେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସେ ହେଉଛନ୍ତି ଭଗବାନ। ଏ ଭଗବାନଙ୍କର ଅବତାରମାନଙ୍କ ବିଷୟରେ ବହୁତ ଯେତେବେଳେ ପ୍ରଶ୍ନ ପଚାରିଥିଲେ, ଯେତେବେଳେ ନୈମିଷାରଣ୍ୟରେ 88,000 ଋଷି ଉପସ୍ଥିତ ଥିଲେ, କଳିଯୁଗର ଲୋକମାନଙ୍କର ମଙ୍ଗଳ ପାଇଁ ଉପସ୍ଥିତ ଥିଲେ, 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ମନସ୍ଥ କରିଥିଲେ, ଏଇ ନୈମିଷାରଣ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଥିଲା, ସ୍ଥାନର ମଧ୍ୟ ରହିଛି, ପ୍ରଭାବ ରହିଛି ସବୁ କାର୍ଯ୍ୟରେ। କାରଣ ବ୍ରହ୍ମା ଗୋଟେ ନେମିଟ୍ ତିଆରି କରିଥିଲେ, ମୁନିମାନେ ପଚାରିଲେ ବ୍ରହ୍ମାଙ୍କୁ କେଉଁଠି ଆମେ ଯଜ୍ଞ କରିବୁ, ସେ ନେମିଟିକୁ ଦେଲେ, ଯେଉଁ ନେମିଟା ଯେଉଁଠି ରହିବ ତା'ର ସେ ଯେଉଁ ରହିଛି ମନରେ ସେଇଟା ନିର୍ମାଣ ହୋଇଥିଲା, ସେଇଟା ଯେଉଁଠି ରହି ପଡ଼ିବ ସେଇଟା ହେଉଛି ସେଇଠି ଏ ଯଜ୍ଞ କରିବ ବୋଲି କହିଲେ ବ୍ରହ୍ମା। ତେଣୁ ସେଇଟା ହେଉଛି ଏଇ ଉତ୍ତରପ୍ରଦେଶରେ ନୈମିଷାରଣ୍ୟ, ସେଇଠି 88,000 ଋଷି ସ୍ୱର୍ଣ୍ଣ ଋଷି ତାଙ୍କର ମୁଖ୍ୟ ଯଜ୍ଞ କରୁଥିଲେ। କିନ୍ତୁ ଯେତେବେଳେ ଆସି ସୁତ ଗୋସ୍ୱାମୀ ଆସି ପହଞ୍ଚିଗଲେ ସେଠି, ଯଜ୍ଞକୁ ବନ୍ଦ କରିଦେଇକି ତାଙ୍କୁ ଗୋଟେ ସମ୍ମାନ କରିକି ତାଙ୍କୁ ଗୋଟେ ବ୍ୟାସ ଆସନ ଦେଇକି ତାଙ୍କୁ ପ୍ରଶ୍ନ ପଚାରିଲେ, 6 ପ୍ରଶ୍ନ ଥିଲା, ତା ଦେହରୁ ଗୋଟିଏ ପ୍ରଶ୍ନ ହେଉଛି ଭଗବାନଙ୍କର ଅବତାରମାନଙ୍କ ବିଷୟରେ କୁହନ୍ତୁ, କାହିଁକି ନା ଲୋକମାନେ ଜାଣିପାରିବେ ନାହିଁ କିଏ ଭଗବାନ, ସମସ୍ତଙ୍କୁ କହିବେ ଇଏ ଭଗବାନ ବୋଲି। ତେଣୁ ତାର ଉତ୍ତରରେ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ଅନେକ ଭଗବାନଙ୍କର ଅବତାରମାନଙ୍କ ବର୍ଣ୍ଣନା କଲେ, ବିଶେଷ ଭାବରେ 22 ଅବତାର ବିଷୟରେ ବର୍ଣ୍ଣନା କଲେ। ତା ଦେହରେ 19 ଏବଂ 20 ଅବତାର ରୂପରେ ଭଗବାନ ବଳରାମ ଏବଂ କୃଷ୍ଣଙ୍କୁ ବର୍ଣ୍ଣନା କଲେ, ଇଏ ହେଉଛନ୍ତି ଅବତାର। ତେଣୁ ନମସ୍କାର, କୃଷ୍ଣ ଜଣେ ଅବତାର, ତେଣୁକରି ସିଏ ଏଇଟାକୁ କହିଲେ, କ୍ଲାରିଫିକେସନ୍ ଦେଲେ ବା ସେଇଟା ସ୍ପଷ୍ଟୀକରଣ ଦେଲେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଶ୍ଳୋକ 28 ଯେ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଏ ଯେଉଁ ମୁଁ ଯେଉଁ ବର୍ଣ୍ଣନା କଲି କିଏ ଭଗବାନଙ୍କର ଅଂଶ ବା ଅଂଶର ଅଂଶ କଳା, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ମୂଳ ଭଗବାନ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାରି ବ୍ୟାକୁଳ ଲୋକ ରୁଢ଼ୟନ୍ତି ଯୁଗେ ଯୁଗେ। ଇନ୍ଦ୍ର ହରିରେ ଯେଉଁମାନେ ଅସୁରମାନେ ଯେତେବେଳେ ଦେବତାମାନଙ୍କ ବିରୁଦ୍ଧରେ ସବୁ କାର୍ଯ୍ୟ କରନ୍ତି, ବ୍ୟାକୁଳ ଲୋକ ସେମାନେ ବ୍ୟାକୁଳ ହୋଇଯାଆନ୍ତି, ସେଇଥିପାଇଁ ଭଗବାନ ପ୍ରତି ଯୁଗରେ ଆସନ୍ତି, ମୁଡ଼ାନ୍ତି, ତାଙ୍କୁ ରକ୍ଷା କରନ୍ତି। ଏଇଭଳି ଭାବରେ କୃଷ୍ଣ, ସେଥିପାଇଁ ଆମର ସଂଘର ନାମ ହେଉଛି କୃଷ୍ଣ ଚେତନା ସଂଘ। 1966 କିଛିଦିନ ତଳେ ସେଇଟା ପାଳନ କରାଯାଉଥିଲା, ପ୍ରଭୁପାଦ ମହାରାଜ ଏ କୃଷ୍ଣ ଚେତନା ସଂଘକୁ ସ୍ଥାପନ କରିଥିଲେ 1966। ତେଣୁ ସେତେବେଳେ ଆଲୋଚନା ହେଉଥିଲା କ'ଣ ଦିଆଯିବ, ନାମର ସଂଘର ନାମ କ'ଣ ଦିଆଯିବ। ତେଣୁ ପ୍ରଭୁପାଦ ମହାରାଜ ନାମ ରଖିଥିଲେ ଇସ୍କନ, ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍। କିନ୍ତୁ ପ୍ରଭୁପାଦଙ୍କର କେତେ ଶିଷ୍ୟ କହିଲେ, ପ୍ରଭୁପାଦ ଆମେ ଯଦି କୃଷ୍ଣ ଚେତନା କହିବା ତାହେଲେ ଲୋକମାନେ କହିବେ ହିନ୍ଦୁ ଭଗବାନ, ଆମେ ଗୋଟେ ଅଲଗା ନାମ ଦେବା ଗଡ୍ କନସିୟସନେସ୍ ବା ଏଇଭଳି ଭାବରେ। କିନ୍ତୁ ପ୍ରଭୁପାଦ କହିଲେ ନା, କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ଗଡ଼୍ କନସିୟସ୍ କହିଲେ ସବୁ କିଏ କ'ଣ ଚିନ୍ତା କରିବ ଭଗବାନ ବୋଲି। ତେଣୁ ଆମର ସଂଘ ହେଉଛି କୃଷ୍ଣ ଚେତନା ସଂଘ। ଆମର ସମସ୍ତ ଯେଉଁମାନେ ମେମ୍ବର ଅଛନ୍ତି ସମସ୍ତେ ଏହି କୃଷ୍ଣ ଚେତନା ପ୍ରାପ୍ତ ହେବା ପାଇଁ ପ୍ରଭୁପାଦ ମହାରାଜ ଚାହାନ୍ତି, ତାଙ୍କ ଆଶୀର୍ବାଦ ରହିଛି ଗୁରୁଦେବଙ୍କ ମାଧ୍ୟମରେ, ତାଙ୍କର ଆଶୀର୍ବାଦ ରହୁଛି। ସମସ୍ତେ ଏହି କୃଷ୍ଣ ଚେତନା ସ୍ତରକୁ ଉନ୍ନୀତ ହୁଅନ୍ତୁ, କୃଷ୍ଣ ଚେତନା ସ୍ତରକୁ ଉନ୍ନୀତ ହେଲେ ଆମ ମାନବ ଜନ୍ମ ସଫଳ ହେବ ଏ କୃଷ୍ଣ ଚେତନା। ସେଥିପାଇଁ ଏହି ସଂଘର ନାମ ହେଉଛି କୃଷ୍ଣ ଚେତନା ସଂଘ। ତେଣୁ ସିଏ ହେଉଛନ୍ତି ମୂଳ ଭଗବାନ। ଭ୍ରାତ୍ରୟୋ, ଭ୍ରାତ୍ରୟ କହିଲେ ଯେଉଁ ରହିଛନ୍ତି ଭ୍ରାତା ବସୁଦେବଙ୍କ କଥା କହୁଛନ୍ତି, ଭ୍ରାତା ତାଙ୍କ ପୁତ୍ର, ତାଙ୍କର ମଧ୍ୟ ଅନେକ ପୁତ୍ର ଅଛନ୍ତି କିନ୍ତୁ ବିଶେଷ ଭାବରେ ଏଇ ଦୁଇ ଜଣଙ୍କ ନାମ ନେବେ ବର୍ତ୍ତମାନ ଭଗବାନ କୃଷ୍ଣ। ରାମ ମଧ୍ୟ ଭଗବାନ, ଭଗବାନ କୃଷ୍ଣ ପ୍ରଥମେ କହିଲେ କୃଷ୍ଣ। ତେଣୁ କୃଷ୍ଣ ଶବ୍ଦର ବହୁତ ଅର୍ଥ ରହିଛି। କୃଷ୍ଣ କହିଲେ ଆନନ୍ଦ ପ୍ରଦାନ କରିବ, ଣ ଣ କହିଲେ ନିର୍ବୃତ୍ତିବାଚକ, କ୍ରିସ୍ କହିଲେ ଭୂବାଚକ, ଣ କହିଲେ ନିର୍ବୃତ୍ତିବାଚକ। ଏଇ ଆନନ୍ଦ ଯେ ପ୍ରଦାନ କରନ୍ତି ସେ ହେଉଛନ୍ତି କୃଷ୍ଣ, ଆନନ୍ଦ ପ୍ରଦାନ କରନ୍ତି ନିର୍ବୃତ୍ତି ଆନନ୍ଦ। ଏବଂ କୃଷ୍ଣ ଶବ୍ଦର ଅର୍ଥ ହେଉଛି ଆକର୍ଷଣ କରନ୍ତି, ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି। ତେଣୁ କୁଞ୍ଚିଦେବୀ ତାଙ୍କର ନାମ ନେଉଛନ୍ତି ଭ୍ରାତୃୟୋ ଭଗବାନ କୃଷ୍ଣ ଶରଣ୍ୟ ଭକ୍ତ ବତ୍ସଳ। ତାଙ୍କର କେତେ ଗୁଣ ରହିଛି, ଚାରୋଟି ଗୁଣ ପ୍ରକାଶ କରାଯାଉଛି ଏଠି, ଅନେକ ଗୁଣ ରହିଛି ତାଙ୍କର। ଶରଣ୍ୟ, ସମସ୍ତଙ୍କୁ ଶରଣ ଦେବା ପାଇଁ ଚାହୁଁଛନ୍ତି, ସମସ୍ତେ ମୋର ଶରଣରେ ଆସ କହିଦେଲେ ଭଗବତ ଗୀତାରେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ। ଆଉ କାହାର ଶରଣରେ ଜଣେ ଗଲେ ପୂର୍ଣ୍ଣ ସୁରକ୍ଷିତ ହୋଇପାରିବ ନାହିଁ, ଭଗବାନ ଛଡ଼ା ଆଉ କେହି ଶରଣ ଦେଇପାରିବେ ନାହିଁ। ଯେମିତି ଚତୁର୍ଦ୍ଦଶ କନ୍ଦ 31 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନାରଦ ମୁନି କହିଛନ୍ତି ସେ କଥା, ଯେମିତି ଭାବରେ ଯଥା ତରୋମୂଳ ନିଷେଚନ ତୃପ୍ୟନ୍ତି ତତ୍ସ୍କନ୍ଦ ଭୁଜ ପୋଷାଖା ପ୍ରାଣ ପହରାଚ ଯତେନ୍ଦ୍ରିୟାଣ ତଥିବା ସର୍ବାହରଣମଚୁ ତେଜ୍ୟା। ରହିଛନ୍ତି କୃଷ୍ଣ ବୃକ୍ଷର ମୂଳରେ ଯଦି ପାଣି ଦିଆଯିବ, ଯଥା ତରୋମୂଳ ନିଷେଚନ, ବୃକ୍ଷର ମୂଳରେ ପାଣି ଦିଆଗଲେ ତୃପ୍ୟନ୍ତି ତତ୍ସ୍କନ୍ଦ ଭୁଜ ପୋଷାଖା, ତାର ସ୍କନ୍ଦ ତାର ଡାଳ ପତ୍ର ଫୁଲ ଫଳ ସବୁ କିଛି ପାଣି ପାଇବ। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ତୃପ୍ତ ଚତୁଷ୍କନ୍ଦ ଭୁଜ ପାଶାଖା। ତେଣୁ ଜଣେ ପ୍ରଶ୍ନ ପଚାରିବ, ଯଦି ପଚାରିବେ ଇଏ ଯେଉଁ ନାରଦ ମୁନି ପଚାରିବେ, ମୁନିବର ଆପଣ ଯେଉଁ କହିଲେ ଗଛର ମୂଳରେ ପାଣି ଦେଲେ ଗଛର ସବୁ କିଛି ପାଣି ପାଇବେ, ଗଛର ମୂଳରେ ପାଣି ଦେଇକି ଡାଳରେ ପାଣି ଦେଲେ କ'ଣ ଅସୁବିଧା କି? ସେଥିପାଇଁ ଆର ପଦଟି କହିଲେ ପ୍ରାଣ ପହରାଚ ଯତେନ୍ଦ୍ରିୟାଣା ତଥିବା ସର୍ବାହରଣମଚୁ ତେଜ୍ୟା। ଯେଉଁଭଳି ଭାବରେ ଖାଦ୍ୟଟା ଆମେ ଯେତେବେଳେ ପାକସ୍ଥଳୀକୁ ଦେଉଛେ ବା ମୁଖ ମାଧ୍ୟମରେ ଆମର ପାକସ୍ଥଳୀକୁ ଯାଉଛି, ସେତେବେଳେ ଆମର ସମସ୍ତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଖାଦ୍ୟ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯଦି ଆମେ ଖାଦ୍ୟକୁ ଆଖିରେ ପକାଇବା, ଆମର ଆଖିଟି ନଷ୍ଟ ହୋଇଯିବ। ସେଥିପାଇଁ ଏ ଉଦାହରଣଟି ଦିଆଗଲା। ସେଇଭଳି ଭାବରେ କୃଷ୍ଣଙ୍କର ଭଜନରେ ଆସିଲେ ସମସ୍ତଙ୍କ ପୂଜା ହୋଇଗଲା, ଆଉ କାହାର ପୂଜା ବାକି ରହିଲା ନାହିଁ, ଆଉ ସ୍ୱତନ୍ତ୍ର ଭାବରେ କରିବାର ଆବଶ୍ୟକତା ନାହିଁ। ଭାଗବତରେ ଏ କଥାଟି ରହିଛନ୍ତି, ଦେବର୍ଷି ଭୂତାତ୍ମ ନୃଣାଂ ପିତୃଣାମ ନ କିଙ୍କର ନାୟଂ ଋଣିଂଚ ରାଜନ ସର୍ବାତ୍ମନା ଯେଉଁ ଶରଣଂ ଶରଣ୍ୟଂ ଗତ ମୁକୁନ୍ଦ ପରିହୃତ୍ୟ କର୍ତ୍ତମ୍। ଆମର ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ରହିଛି, ଦେବତାମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ଦେବତାମାନଙ୍କୁ ଯଦି ପୂଜା ନ କରିବେ ତାହେଲେ ତୁମେ ଚୋର। ଦେବାନ ଭଗତା ନେଇନ ତେ ଦେବା ଭାବନ୍ତୁ ଭ ପରସ୍ପର ଭାବନ୍ତୁ ଶ୍ରେୟ ପରମ ଭାବସତ ଅଷ୍ଟାନ ଭଗବାନ ଇବ ଦେବା ଦାସ୍ୟନ୍ତେ ଯଜ୍ଞ ଭାବିତା ତେଇ ଦତ୍ତାନ ଅପ୍ରଦାୟ ଏବ ଯୋ ମୁକ୍ତେ ସ୍ତେନ ଏବଶ। ଦେବତାମାନେ ଆମର ଆବଶ୍ୟକତାକୁ ପୂରଣ କରୁଛନ୍ତି ଏବଂ ତାଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ମଧ୍ୟ ଯଜ୍ଞ କରିବା, ଦେବଯଜ୍ଞ ବିଭିନ୍ନ ଯଜ୍ଞ ସେଥିପାଇଁ ରହିଛି, ବ୍ୟବସ୍ଥା କରାଯାଇଛି। ଦେବାନ ଭାବତା ନେଇନ ତେ ଦେବ ଭାବନ୍ତୁ ଭ ପରସ୍ପର ଭାବନ୍ତୁ, ଏହିଭଳି ଭାବରେ ଜଣେ ଜଣଙ୍କର ସାହାଯ୍ୟ କରିବା ବା ଉପକାର କଲେ ଶ୍ରେୟ ପରମ ସମସ୍ତେ ଶ୍ରେୟ ପ୍ରାପ୍ତ ହେବେ। ଭଗବତ ଗୀତାରେ କଥା କହିଲେ ଭଗବାନ, ତେଣୁ ଇଷ୍ଟାନ ଭୋଗାନ ହିବ ଦେବା, ଆମର ଯାହା ସବୁ ଆବଶ୍ୟକତା ରହିଛି ଦେବତାମାନେ ପୂରଣ କରୁଛନ୍ତି। ଦାସ୍ୟନ୍ତ ଯଜ୍ଞ ଭାବିତ, ଆମେ ଯଜ୍ଞ ମାଧ୍ୟମରେ ଦେବଯଜ୍ଞ ମାଧ୍ୟମରେ ଯେତେ ପୂଜା କରାଯାଉଛି ଦେବତାମାନେ ସେଇଟା ପ୍ରାପ୍ତ ହୋଇକରି ସେମାନେ ଆମର ଆବଶ୍ୟକତା ପୂରଣ କରନ୍ତି। କିନ୍ତୁ ତେଇ ଦତ୍ତା ଅପ୍ରଦାୟକ ଯେଉଁ ମୁକ୍ତି ତେ ନାଇଁ ବସ, ସେମାନେ ଯେଉଁ ଆମକୁ ପ୍ରଦାନ କରୁଛନ୍ତି ତା ବଦଳରେ ଯଦି ଆମେ କିଛି ନ ଦେଇକରି କେବଳ ସେଇଟାକୁ ଗ୍ରହଣ କରିବା ଭୋଗ କରିବା ତାହେଲେ ସେମାନେ ହେଉଛନ୍ତି ଚୋର ଭଗବତ ଗୀତାରେ କହିଲେ ଭଗବାନ। ସେଥିପାଇଁ ଯେତେବେଳେ ଭଗବାନ କହିଲେ ଯେତେବେଳେ ଅନ୍ତିମରେ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ଅର୍ଜୁନ ଚିନ୍ତା କରନ୍ତି ପ୍ରଭୁ ଆପଣ କହିଥିଲେ ଦେବତାମାନେ ପୂଜା କରିବା ପାଇଁ କେମିତି ଆମେ ତାଙ୍କ ପୂଜା ଛାଡ଼ିଦେବୁ ନା ନା ଛାଡ଼ିଦେଲେ କିଛି ଅସୁବିଧା ନାହିଁ ଅହମ୍ ତହମ୍ ସର୍ବ ପାପ ଏବେ ମୁକୈସା ଆମି ଦେବତାମାନଙ୍କ ପୂଜା ଛାଡ଼ିଦେଲେ ଯେଉଁ ଦୋଷ ହେବ ସେଥିପାଇଁ ମୁଁ ତୁମକୁ ରକ୍ଷା କରିବି କିଛି ଅସୁବିଧା ନାହିଁ। ଇଏ ହେଉଛି ଶ୍ରେଷ୍ଠ ଧର୍ମ ହେଉଛି ଏଇଟା ମୁଁ ଆସିଛି ଧର୍ମ ସ୍ଥାପନ କରିବା ପାଇଁ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ କୁହାଯାଉଛି ଯେଉଁମାନେ କିଛି ପୂଜା କରୁନାହାନ୍ତି ଅନ୍ତପକ୍ଷ ଦେବତା ପୂଜା କର ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଭଗବାନ କହିଲେ କାଙ୍କ୍ଷତଂ କର୍ମଣାଂ ସିଦ୍ଧି ଯଜନ୍ତି ଇହ ଦେବତା କ୍ଷିପ୍ରଂ ହି ମାନୁଷ ଲୋକେ ସିଦ୍ଧି ଭବତି କର୍ମ ଯାହା ସାଧାରଣ ଲୋକମାନେ କ'ଣ ଭାବନ୍ତି ଭଗବାନଙ୍କର ଆରାଧନା କଲେ କିଛି ମିଳିବ ନାହିଁ ବା ସବୁ ଦରିଦ୍ର ହେଇଯିବେ ବା ବହୁତ ଡେରିରେ ମିଳିବ କିନ୍ତୁ ଶୀଘ୍ର କାଙ୍କ୍ଷତଂ କର୍ମଣାଂ ସିଦ୍ଧି କର୍ମ ମାର୍ଗରେ ଯେଉଁମାନେ ଅଛନ୍ତି ସେମାନେ କର୍ମରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ଯଜନ୍ତି ଇହ ଦେବତା ବିଭିନ୍ନ ଦେବଦେବୀମାନଙ୍କୁ ପୂଜା କରନ୍ତି 33 କୋଟି ଦେବ ଅଛନ୍ତି ଦେବତା ପୂଜା କରନ୍ତି ତେଣୁ ସେମାନେ ଭାବନ୍ତି କ୍ଷିପ୍ରଙ୍ଗୀ ମାନୁଷ ଲୋକେ ଖୁବ୍ ଶୀଘ୍ର ସେମାନେ ସିଦ୍ଧି ପ୍ରାପ୍ତ ହୋଇଯିବେ ସେଥିପାଇଁ ବିଭିନ୍ନ ଦେବାଦେବୀମାନେ ପୂଜା କରନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ କାମେ ସ୍ତ୍ରୀ ସ୍ତ୍ରୀ ହୃତ ଜ୍ଞାନ ପ୍ରବଦ୍ୟନ୍ତି ଅନ୍ୟ ଦେବତା ତନ୍ତଙ୍କ ନିୟମ ଆସ୍ଥାୟ ପ୍ରକୃତି ନିୟତା ସେୟା ବିଭିନ୍ନ ପ୍ରକାର କାମନା ରହିଛି ଲୋକମାନଙ୍କର ସେଇଥିପାଇଁ ସେମାନେ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ତୃତୀୟ ଅଧ୍ୟାୟରେ ମଧ୍ୟ ସୁଖଦେବ ଗୋସ୍ୱାମୀ ପରିକୀତ ମହାରାଜ କହୁଥିଲେ ଏହିଭଳି ଭାବରେ କାହାର କ'ଣ ଦରକାର କି କେଉଁ ଦେବତାମାନେ ପୂଜା କରିବେ ଅନ୍ତିମରେ କହିଲେ ସେଇଟା ଅକାମ ସର୍ବକାମ ବା ମୁଖ୍ୟ କାମ ଦାରଧି ତେଣୁ ବିଭିନ୍ନ ଦେବାଦେବୀମାନଙ୍କୁ ଯେଉଁମାନେ କାମ ବିଭିନ୍ନ ପ୍ରକାର କାମନା ରହିଛନ୍ତି ସେମାନେ ଭଗବାନଙ୍କର ଆରାଧନା କରିବେ ନାହିଁ। ଯେଉଁମାନେ ଉଦାରଧି ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ କିନ୍ତୁ ଅଳ୍ପ ମେଧସା ଯେଉଁମାନଙ୍କ ଅଳ୍ପ ବୁଦ୍ଧି ରହିଛନ୍ତି ସେମାନେ କାହାର ଶରଣରେ ଯିବେ ସେମାନେ ଦେବତାମାନଙ୍କ ଶରଣରେ ଯିବେ। ଅନ୍ତବତୁ ଫଳଂ ତେଷାଂ ତଦ୍ଭବତୀ ଅଳ୍ପ ମେଧସାଂ ଦେବାନ ଦେବତା ଯାଆନ୍ତି ମଦ୍ଭକ୍ତା ଯାଆନ୍ତି ମାମପି ଯେଉଁମାନେ ଅଳ୍ପ ବୁଦ୍ଧିମାନ ବ୍ୟକ୍ତି ସେମାନେ ଦେବତାମାନଙ୍କୁ ପୂଜା କରନ୍ତି ଦେବାନ ଦେବତାମାନଙ୍କୁ ପୂଜା କଲେ ସେମାନେ ଦେବଲୋକକୁ ଯିବେ କିନ୍ତୁ ଯେଉଁମାନେ ଭଗବାନଙ୍କ ପୂଜା କରିବେ ସେ ସବୁକିଛି ପାଇଯିବେ ଏମିତି କିଛି ନାହିଁ ଦେବତା ପୂଜାରେ ଯାହା ଅଧିକା ପାଇଥାନ୍ତେ ଏଠି ପାଇପାରିବେ ନାହିଁ ଦେବତା ପୂଜାରେ ଯାହା ନ ପାଇପାରିବେ ତାହାଠାରୁ ଅଧିକ ପାଇବେ ଏଠି ହଁ ଦେବତା ପୂଜାରେ ଯାହା ପାଇବେ ସେଇଟା ମଧ୍ୟ ମିଳିବ ଯାହା ନ ପାଇବେ ସେଇଟା ମଧ୍ୟ ମିଳିବ ଦେବତା ଦେବତାମାନେ ଭଗବାନଙ୍କ ଆରାଧନା କରୁଛନ୍ତି ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ଶୁଣନ୍ତି ଦିବ୍ୟସ୍ତବେ ବେଦେହି ସାଙ୍ଗପଦ କମ୍ପୁନିଷେ ଦେଇ ଗାୟନ୍ତି ଯଂ ଶ୍ୟାମଘା ଧ୍ୟାନାବସ୍ଥିତ ତଦ୍ଗତିହୀନ ମନସା ପଶ୍ୟନ୍ତି ଯଂ ଯୋଗିନ ଯଶ୍ରାନ୍ତ ନ ବିଦୁସୁରା ଶ୍ରବଣ ଦେବାୟ ତସ୍ମୈ ନମଃ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟରେ ପ୍ରଥମ ଶ୍ଳୋକରେ ଏଇଟା କହିଲେ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ତେଣୁ ସେଠି କହୁଛନ୍ତି ସୁଖଦେବ ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ ଥିବା 88,000 ଋଷିମାନଙ୍କୁ ସବୁ କହିସାରିଲା ପରେ ଭାଗବତଙ୍କୁ ଅନ୍ତିମରେ ଅନ୍ତିମ ଅଧ୍ୟାୟ 13 ଅଧ୍ୟାୟ ସେଇଠି ସେ ଭଗବାନଙ୍କର ଯେଉଁ ଗୁଣଗାନ କଲେ ସେ ଚିନ୍ତା କଲେ ଭଗବାନଙ୍କର କିଛି ମୁଁ ଗୁଣଗାନ କରିପାରିଲି ନାହିଁ ତେଣୁ ଭଗବାନ କେବଳ ମୁଁ ପ୍ରଣାମ କରୁଛି ଆଉ କିଛି କରିପାରିବି ନାହିଁ। ଅତିମରେ ଏହି ଶ୍ଳୋକଟି କହିଲେ ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟସ୍ତବେ ଯେତେ ବଡ଼ ବଡ଼ ଦେବତାମାନେ ଅଛନ୍ତି ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମା ବରୁଣ ଇନ୍ଦ୍ର ମରୁତ ବାୟୁ ଦେବତା ଏମାନେ ସ୍ତୁନନ୍ତି ଦିବ୍ୟସ୍ତବେ ତାଙ୍କୁ ଦିବ୍ୟସ୍ତବ ମାଧ୍ୟମରେ ତାଙ୍କର ପୂଜା କରନ୍ତି ଏବଂ ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯୋଗ ଯୋଗିନ ଦିବ୍ୟସ୍ତବେ ବେଦେଇ ସାଙ୍ଗପଦ କମ୍ପୁଣି ସେ ଦେଇ ଗାୟନ୍ତି ଯଂ ଶ୍ୟାମଘା ବେଦରେ 6ଟି ଅଙ୍ଗ ରହିଛି ଷଡ଼ାଙ୍ଗ ଉପନିଷଦ ଇତ୍ୟାଦି ସହିତ 6ଟି ଅଙ୍ଗ ରହିଛି ଅଙ୍ଗ ମାଧ୍ୟମରେ ସେ କ'ଣ କରନ୍ତି ନା ଗାୟନ୍ତି ଯଂ ଶ୍ୟାମଘା ବେଦେଇ ସାଙ୍ଗପଦ କମ୍ପୁଣି ସେ ଦେଇ ଗାୟନ୍ତି ଯଂ ଶ୍ୟାମଘା ବେଦ ଭିତରେ ଶ୍ରେଷ୍ଠ ବେଦ ହେଉଛି ଶ୍ୟାମ ବେଦ ଭଗବତ ଗୀତାରେ ଭଗବାନ କହିଲେ ବେଦାନାମ ଶ୍ୟାମ ବେଦୋସ୍ମି ତେଣୁ ଏହି ଶ୍ୟାମ ବେଦରେ ଭଗବାନଙ୍କର ଗୁଣଗାନ କରାଯାଉଛି ଷଡ଼ାଙ୍ଗ ସହିତ 6ଟି ଅଙ୍ଗ କଳ୍ପ ବ୍ୟାକରଣ ଇତ୍ୟାଦି ଜ୍ୟୋତିଷ ଇତ୍ୟାଦି ଛନ୍ଦ ଏସବୁ ନେଇକରି ଭଗବାନଙ୍କର ଆରାଧନା କରାଯାଉଛି। ସବୁ ଶାସ୍ତ୍ର କହିଲେ ବେଦେଶ ସର୍ବେ ରହମେ ବି ବେଦ୍ୟୋ ସମସ୍ତ ବେଦର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଭଗବାନ କୃଷ୍ଣ ସେଇଟା ସମସ୍ତେ ଜାଣିପାରନ୍ତି ନାହିଁ ତେଣୁ ଏଇଭଳି ଭାବରେ ସେ ଭଗବାନଙ୍କର ଯାହାଙ୍କର ଆରାଧନା କରନ୍ତି, ଗାୟନ୍ତି, ଯାହାଙ୍କ ସାମଗ୍ରୀ ତାଙ୍କର ଗୁଣଗାନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ସାମଗା ଧ୍ୟାନାବସ୍ଥିତ ତଦ୍ଗତିହୀନ ମନସା। ଯୋଗୀମାନେ ଧ୍ୟାନରେ ଭଗବାନଙ୍କର ଆରାଧନା, ସେହି ଭଗବାନ ପରମାତ୍ମା ରୂପରେ ହୃଦୟରେ, ସମସ୍ତଙ୍କ ହୃଦୟରେ ରହିଛନ୍ତି। ଯେଉଁ ଯୋଗିନ ସେମାନେ ଭଗବାନ ଦର୍ଶନ କରନ୍ତି ଭଗବାନଙ୍କ ହୃଦୟ ଭିତରେ। ତେଣୁ ଯଶ୍ୟାନ୍ତ ନ ବିଦୁ, ଯାହାଙ୍କର ଅନ୍ତ କେହି ଜାଣିପାରିବେ ନାହିଁ, ସୁରା ଦେବତାମାନେ ଜାଣିପାରିବେ ନାହିଁ, ଅସୁରମାନେ ଜାଣିପାରିବେ ନାହିଁ, କେବଳ ମୁଁ ତାଙ୍କୁ ପ୍ରଣାମ କରୁଛି, ତନ୍ ଦେବାୟ ତସ୍ମୈ ନମଃ ଭଗବାନ। ଏ ଶ୍ଳୋକର ଭାଷାରେ କୁହାଯାଉଛି, ଯେମିତି ବେଦରେ ବେଦକୁ ଯେମିତି ଆମର ସମୁଦ୍ର ମନ୍ଥନ ହେଇଥିଲା, ସେହିଭଳି ଭାବରେ ବେଦ ରୂପକ ସମୁଦ୍ରକୁ ମନ୍ଥନ କରିକିରି ଏଇଟା ବାହାରିଛି, ଲହୁଣୀ ବାହାରିଛି, ଭାଗବତ ହେଉଛି ଲହୁଣୀ। ଏ ଲହୁଣୀକୁ ଯେଉଁଭଳି ଭାବରେ ସମୁଦ୍ର ମନ୍ଥନରୁ ଉଦ୍ଭୁତ ଅମୃତକୁ ଭଗବାନ ମୋହିନୀ ରୂପରେ ଆସିକିରି ଅସୁରମାନଙ୍କୁ ବଞ୍ଚନା କଲେ, ଦେବତାମାନଙ୍କୁ ପ୍ରଦାନ କଲେ, ସେହିଭଳି ଭାବରେ ଏଠି ସୁତ ଗୋସ୍ୱାମୀ କହୁଛନ୍ତି, ଏହିଭଳି ଭାବରେ ଅଭକ୍ତମାନଙ୍କୁ ବଞ୍ଚନା କରି ଭାଗବତଙ୍କୁ ଭକ୍ତମାନଙ୍କୁ ପ୍ରଦାନ କରାଯାଉଛି। ଏ ଆଶୀର୍ବାଦ ଦେଇଛନ୍ତି ସୁତ ଗୋସ୍ୱାମୀ, ଭାଗବତ ବହୁତ ଆଶୀର୍ବାଦ ରହିଛି, ବହୁତ କଥା ରହିଛି। ଇଏ ଯେଉଁମାନେ ଭାଗବତଙ୍କୁ ଗ୍ରହଣ କରିବେ ସେ ଆଶୀର୍ବାଦ ପ୍ରାପ୍ତ ହେଇ ଅମୃତ ପ୍ରାପ୍ତ ହେବେ, ଭେଦ ରୂପକ ସମୁଦ୍ରରୁ ଅମୃତ ମନ୍ଥନ କରି ମନ୍ଥି କ'ଣ ମଥିଲେ ନା ସୁକେ ଖାଇଲେ ନା ପରେ ଚାରି ବେଦ ଦଧି ଭାଗ ବତ ନବନୀତ ମଥିଲେ ନା ସୁକେ ଖାଇଲେ ନା ପରୀକ୍ଷିତ। ଚାରି ବେଦ ଆମ ସମୟ ଅଛି, ଆମେ ସବୁ ଏତିକି ଶୀଘ୍ର ଭାଗବତ ଆରମ୍ଭରେ ସେ କଥା କହିଲେ ସୁତ ଗୋସ୍ୱାମୀ। ସୁତ ଗୋସ୍ୱାମୀ ନା ନା ସୌନକ ଋଷି ପଚାରିଲେ ଆମର ଶ୍ରେୟଟା କ'ଣ, ତତ୍ର ତତ୍ର ଦୋଷା ଦୁଷ୍ମନ୍ ଭଗବତାଂ ଯଦ ବିନିଶ୍ଚିତ ପୁଂସା ଆମେ ଏକାନ୍ତ ଶ୍ରେୟ ତନ୍ନ ସଂସ୍କୃତି ମୋର ଅଛି। ଆମର ଜୀବନର ଶ୍ରେୟ କ'ଣ ହେଉଛି ପ୍ରଥମ ପ୍ରଶ୍ନ ଥିଲା ତାଙ୍କର, ସେଇଟାକୁ ଆମେ କୁହନ୍ତୁ ପ୍ରଭୁ। ଆପଣ ଆମେ ଆମେ ଆପଣ କହିବା ପାଇଁ ଯୋଗ୍ୟ, ଆମେ ଶୁଣିବା ପାଇଁ ମଧ୍ୟ ଯୋଗ୍ୟ ଅରସି। ତେଣୁ ସୁତ ଗୋସ୍ୱାମୀ ସବୁକିଛି ଜାଣିଛନ୍ତି, ସେ ବେଦ ଉପନିଷଦ ପୁରାଣ ସବୁକିଛି ଜାଣିଛନ୍ତି। କାଳେ ସିଏ କହିବେ ମୁଁ ସବୁକିଛି କହିବି, ତୁମେ ତାର ସାରଟାକୁ ଗ୍ରହଣ କର, ସେଥିପାଇଁ ଏ ଶୋକଟି କୁହାଗଲା। ହେଲେ ପ୍ରାୟଣାଳ ପାୟସ ସଭ୍ୟ କଳାବ ଶୁଣି ଯୋଗେ ଜନା ମନ୍ଦା ସୁନନ୍ଦ ମତ ଏ ମନ୍ଦ ଭାଗ୍ୟା ଉପଦ୍ରୁତା। ଭଳି କାଳରେ ଏଭଳି ଭାବେ ରହିଛି ଅଳ୍ପ ଆୟୁଷ, ଏବଂ ଖାଲି ଅଳ୍ପ ଆୟୁଷ ମଧ୍ୟ ସେତିକିରେ ନୁହଁ, ସମସ୍ତେ ହେଉଛନ୍ତି ମନ୍ଦା ଆଳସ୍ୟ ପରାୟଣ ମନ୍ଦା, ଏବଂ ଖାଲି ଆଳସ୍ୟ ପରାୟଣ ତା ମଧ୍ୟ ନୁହଁ, ସୁମନ୍ଦ ମତ ବୁଦ୍ଧି ମଧ୍ୟ ଅତି ନୀଚ ବୁଦ୍ଧି ସୁମନ୍ଦ ମତ ହେଉ, ଏବଂ ଖାଲି ସେତିକି ତା ନୁହଁ ମନ୍ଦ ଭାଗ୍ୟା, ଜଣଙ୍କର ସବୁ ସୁବିଧା ଥିଲେ ମଧ୍ୟ କିନ୍ତୁ ମନ୍ଦ ଭାଗ୍ୟ, ଏବଂ ତାପରେ ଏତେ ସବୁ ଅସୁବିଧା ସତ୍ତ୍ୱେ ଆଉ ଗୋଟେ ଅସୁବିଧା ହେଉଛି କ'ଣ ଉପଦ୍ରୁତା, ବିଭିନ୍ନ ପ୍ରକାର ଉପଦ୍ରବ ରହିଛି ଏତେ ସବୁ। ତେଣୁ କହିବାର ଉଦ୍ଦେଶ୍ୟ ଥିଲା, ଆପଣ ସଂକ୍ଷେପରେ କୁହନ୍ତୁ ଆଉ ବିସ୍ତାର କଲେ ହେବ ନାହିଁ, ସେଥିପାଇଁ ଭାଗବତଙ୍କୁ କୁହାଗଲା। ତେଣୁ ଇଏ ଭାଗବତରେ ଇଏ ହେଉଛି ଲହୁଣୀ, ଇଏ ହେଉଛି କ'ଣ ନବନୀତ, ନବନୀତ ସମସ୍ତ ଶାସ୍ତ୍ର ସାର ଦିଆଯାଉଛି। ତେଣୁ ଏଇ କୃଷ୍ଣ, ସେଇ କୃଷ୍ଣ ହେଉଛନ୍ତି ଦେବତାମାନଙ୍କ ପ୍ରତି, ଋଷିମାନଙ୍କ ପ୍ରତି। ଋଷି ଆମର ବ୍ୟାସଦେବ ଏଇଠି ରଚନା କଲେ ଭାଗବତ ଶାସ୍ତ୍ର ରଚନା କଲେ, କାହା ପାଇଁ ରଚନା କଲେ, ପଶୁମାନଙ୍କ ପାଇଁ, ମନୁଷ୍ୟମାନଙ୍କ ପାଇଁ ରଚନା କରିଛନ୍ତି। ଋଷି ଋଣ ଆମ ପାଖରେ ରହିଛି, ଦେବ ଋଷି ଭୂତ ବିଭିନ୍ନ ପ୍ରକାର ଜୀବମାନଙ୍କ ପାଖରେ ଆମ ଋଣ ରହିଛି, ବିଭିନ୍ନ ପ୍ରକାର ଆମେ ସାହାଯ୍ୟ କରୁଛନ୍ତି, ଗଛଲତା ଇତ୍ୟାଦି ସେମାନେ ସମସ୍ତେ ଆମକୁ ସାହାଯ୍ୟ କରୁଛନ୍ତି, ତାଙ୍କ ପାଖରେ ଆମେ ଋଣୀ ରହୁଛେ। ଆପ୍ତ କହିଲେ ବନ୍ଧୁବାନ୍ଧବମାନେ ଆମ ସବୁ ରହିଛନ୍ତି, ବନ୍ଧୁବାନ୍ଧବମାନେ ଆମେ କେତେ ସାହାଯ୍ୟ କରୁଛନ୍ତି, ଏବଂ ବିଶେଷ ଭାବରେ ମନୁଷ୍ୟମାନଙ୍କର କଥା କୁହାଗଲା, ବନ୍ଧୁବାନ୍ଧବ ମନୁଷ୍ୟ ଏବଂ ପିତୃଣା ପିତାମାତା ସମସ୍ତଙ୍କର କିଛି ନା କିଛି ଆମ ଉପରେ ରହିଛି, ଋଣ ରହିଛି, ଆମେ ଆମର କର୍ତ୍ତବ୍ୟ ହେଉଛି ତାଙ୍କର ଋଣ ସୁଝିବା। ଜନ୍ମ ହେଲା ମାନେ ତାଙ୍କ ପାଖରେ ସେଇଠି ଛଅଟି ଋଣ ରହିଛି, ସମସ୍ତଙ୍କର ସେଇଠି ଛଅଟି ଋଣ ରହିଛି, କିନ୍ତୁ ଏଇଟା କହିଲେ ନବଯୋଗେନ୍ଦ୍ର କହିଲେ ସର୍ବାତ୍ମନା ଯ ଶରଣଂ ଶରଣ୍ୟମ୍, ଏଇଠି କୁହାଗଲା ନା ଶରଣ୍ୟ, ଇଏ ହେଉଛନ୍ତି ଶରଣ୍ୟ, ପ୍ରକୃତରେ ଏକମାତ୍ର କୃଷ୍ଣ ହିଁ ଶରଣ୍ୟ, ଆଉ କେହି ଶରଣ୍ୟ ନୁହନ୍ତି, ବା ବିଷ୍ଣୁ ତତ୍ତ୍ୱ ରାମ ନାମ ନୃସିଂହ ବାମନ ଇତ୍ୟାଦି ଏମାନେ ସମସ୍ତେ ଶରଣ୍ୟ ସର୍ବାତ୍ମନା ସେ ସମସ୍ତଙ୍କର ଆତ୍ମା ସେ ଶରଣ୍ୟଂ ଶରଣ୍ୟ ଯିଏ ଶରଣ ଯିବେ ତାଙ୍କୁ ସେ ଶରଣ ପ୍ରଦାନ କରିବେ ଶରଣ୍ୟଂ ଶରଣ୍ୟ ଗତୋ ମୁକୁନ୍ଦ ପରିବୃତ୍ତ୍ୟ କର୍ତ୍ତ୍ୟମ୍ ଯଦି ଭଗବାନଙ୍କର ମୁକୁନ୍ଦ ଯିଏକି ମୁକ୍ତିକୁ ପ୍ରଦାନ କରିପାରିବେ ବା ମୁକୁନ୍ଦଙ୍କର ଆଉ ଗୋଟେ ଅର୍ଥ ହେଉଛି ଯିଏ ଭକ୍ତି ପ୍ରଦାନ କରିବେ ମୁକ୍ତିକୁ କୁତ୍ସିତ କରିଦେବେ ଯେଉଁମାନେ ମୁକ୍ତି ମୁକ୍ତି ହୁଅନ୍ତି ଭଗବାନଙ୍କର ଭକ୍ତି କଲେ ତାଙ୍କ ପାଇଁ ମୁକ୍ତିଟା କୁତ୍ସିତ ହୋଇଯାଏ କୈବଲ୍ୟ ନରକା ଏତେ ତ୍ରିଦଶପୁର ଆକାଶ ପୁଷ୍ପାୟତେ ଦୁର୍ଦ୍ଦାନ୍ତ ଦୃଢ଼କାଳ ସର୍ବପଟ୍ଟଳି ପତ୍ଖାତ ନଷ୍ଟାୟତେ ବିଶ୍ୱପୂର୍ଣ୍ଣ ସୁଖାୟ ବିଧିମହେନ୍ଦ୍ରାଦି କୀଟାୟତେ ଯତ୍ କାରଣ କଟାକ୍ଷ ବୈଭବତାମ ତମ ଏବଂ ଗୌରଂ ସ୍ତୁମ ଗୌରଂ ଏକଥା କୁହାଯାଇଛି କୈବଲ୍ୟ ନରକାୟତ ପ୍ରଭୁଦାନନ୍ଦ ସରସ୍ୱତୀ ଏଟା କହୁଛନ୍ତି କୈବଲ୍ୟ ନରକାୟତେ କୈବଲ୍ୟ ଯେଉଁମାନେ ସାଧାରଣତଃ ଧର୍ମ କହିଲେ ଲୋକମାନେ ବାଧନ୍ତି ସେଇଟା ଧର୍ମ ଅର୍ଥ କାମ ମୋକ୍ଷ ମୋକ୍ଷ କହେ କୈବଲ୍ୟ ମୁକ୍ତି ପାଇବା ଏଇଟା ଭାବନ୍ତି ଧର୍ମ କିନ୍ତୁ ଆମର ଭକ୍ତମାନେ କହନ୍ତି କ'ଣ ନା କୈବଲ୍ୟ ନରକାୟତେ ତାଙ୍କ ପାଇଁ ମୁକ୍ତିଟା ହେଉଛି ନର୍କ ଭଳି କୈବଲ୍ୟ ନରକାୟ ତ୍ରିଦଶାପୁର ଆକାଶ ପୁଷ୍ପାୟତେ ଯେଉଁ ତ୍ରିଦଶ ରହିଛି ବିଶେଷ ଭାବରେ ଉନ୍ନତ ଲୋକମାନଙ୍କୁ ଯେତେ ଉନ୍ନତ ଲୋକକୁ ଯିବା ସେତେ ଶହେ ଗୁଣ ଅଧିକ ଅଧିକ ଆନନ୍ଦ ଉପଭୋଗ କରିବା କିନ୍ତୁ ଭକ୍ତଙ୍କ ପାଇଁ ସେଇଟା ହେଉଛି ଆକାଶ ପୁଷ୍ପ ଆକାଶରେ ଯେମିତି ପୁଷ୍ପ ରହିପାରିବେ ନାହିଁ ସେଇଭଳି ଭାବରେ ଆକାଶ ପୁଷ୍ପାୟତେ ଦୁର୍ଦ୍ଦାନ୍ତ ଇନ୍ଦ୍ରିୟମାନେ ବହୁତ ବଳଶାଳୀ ଦୁର୍ଦ୍ଦାନ୍ତ ତାକୁ କଣ୍ଟ୍ରୋଲ କରିହେବ ନାହିଁ କିନ୍ତୁ ପ୍ରତ୍ୟାତ ଦୃଷ୍ଟାୟତେ ଏ କାଳ ସର୍ପ ଭଳି ଇନ୍ଦ୍ରିୟମାନେ ଗୋଟିଏ ଗୋଟିଏ ଇନ୍ଦ୍ରିୟ ଯଦି ପ୍ରବଳ ହୋଇଯିବେ ଜଣଙ୍କ ବିନାଶ ହୋଇଯିବ କାଳ ସର୍ପ ପ୍ରତ୍ୟାତ କିନ୍ତୁ ତା'ର ଯଦି ବିଷଦାନ୍ତକୁ କଢ଼ାଇ ଦିଆଯିବ ତା'ର କଢ଼ା ହୋଇଯିବ ତା'ର କିଛି ଭୟ ହେବ ନାହିଁ ତା ପ୍ରତି ବା ତା'ର କିଛି ଦଂଶନ ପ୍ରଭାବ ହେବ ନାହିଁ ଉତ୍ଖାତ ନଷ୍ଟାତ ବିଶ୍ୱପୂର୍ଣ୍ଣ ସୁଖାୟ ଯଦିଓ ବିଶ୍ୱ ହେଉଛନ୍ତି କ'ଣ ଦୁଃଖାଳୟ ଶାଶ୍ୱତମ ପୂର୍ଣ୍ଣ ଦୁଃଖାଳୟ କିନ୍ତୁ ତାଙ୍କ ପାଇଁ ପୂର୍ଣ୍ଣ ସୁଖାଳୟ ହୋଇଯିବ ବିଶ୍ୱପୂର୍ଣ୍ଣ ସୁଖାୟତେ ବିଧି ମହେନ୍ଦ୍ରା କିଟା ଏତେ ବିଧି ବ୍ରହ୍ମା ହେବା ପାଇଁ ଶହେ ଜନ୍ମ ଲାଗିଛନ୍ତି ଲୋକମାନେ ଯେଉଁମାନେ ଜାଣନ୍ତି ବ୍ରହ୍ମା ହେବା ପାଇଁ ଚାହାନ୍ତି ଶହେ ଜନ୍ମ ଧରି ଚେଷ୍ଟା କରନ୍ତି ଇନ୍ଦ୍ର ହେବା ପାଇଁ ଶହେଟି ଯଜ୍ଞ କରିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ଯେଉଁମାନେ ଭକ୍ତ ତାଙ୍କ ପାଇଁ ଏଇଟା କୀଟ ଭଳି ଗୋଟେ କିଛି ମୂଲ୍ୟ ନାହିଁ ବିଧି ମହେନ୍ଦ୍ରା ଯତ୍ କାରୁଣ୍ୟ କଟାକ୍ଷ ଭଗବାନ ଏଇ କାରୁଣ୍ୟ କଟାକ୍ଷଟି ଆସିବ ଭଗବାନ ରାମଚନ୍ଦ୍ର ରାମଙ୍କର ବଳରାମଙ୍କର କାରୁଣ୍ୟ କଟାକ୍ଷ କଥା କହିବେ ଅମ୍ବରୁଆ କ୍ଷଣ କାରୁଣ୍ୟ କଟାକ୍ଷ କେବଳ ଯଦି କଟାକ୍ଷଟି ଦେଖିଦେଲେ କୃପା କରି ଜଣେ ଦେଖିଦେଲେ ସବୁକିଛି ସେ ପ୍ରାପ୍ତ ହୋଇଯିବେ ଯତ୍ କାରଣ କଟାକ ବୈଭବତା ତମ ଗୌରବ ଏବଂ ସ୍ତୁମ ସେହି ଗୌରବ ଭଗବାନଙ୍କୁ ମୁଁ ପ୍ରାର୍ଥନା କରୁଛି ଯାହାଙ୍କର କରୁଣା କଟାକ୍ଷରେ ଆମ ସବୁକିଛି ପୂର୍ଣ୍ଣ ହୋଇଯିବ ଆଉ କିଛି ଅପୂର୍ଣ୍ଣତା ରହିବ ନାହିଁ କରୁଣା କଟାକ୍ଷ କୁନ୍ତିଦେବୀ ମଧ୍ୟ ସେ କଥା କହିବେ ଏ କଥା ଆସିବ ତେଣୁ ଏହିଭଳି ଭାବରେ କୈବଲ୍ୟ ନରକା ଯେଉଁମାନେ ଭକ୍ତ ସେମାନେ ମୁକ୍ତି ମଧ୍ୟ ଚାହାନ୍ତି ନାହିଁ ମୁକ୍ତି ହେଉଛନ୍ତି ଯେଉଁ ଚାରି ପୁରୁଷାର୍ଥ ବେଦରେ ଧର୍ମ କହିଲେ ଏଇ ଚାରି ପୁରୁଷାର୍ଥକୁ ବୁଝାଯାଏ ବେଦରେ ଏଇ ଚାରି ପୁରୁଷାର୍ଥ ବିଷୟରେ କୁହାଯାଇଛି ତୈଗୁଣ୍ୟ ବିଷୟା ବେଦା ଏ ତିନି ଗୁଣ ବିଷୟରେ ଏଇ ଚାରି ପୁରୁଷାର୍ଥ ବିଷୟରେ କୁହାଯାଇଛି ତେଣୁ ମହାପ୍ରଭୁ ଆସି କହିଲେ ପଞ୍ଚମ ପୁରୁଷାର୍ଥ କହିଲେ ଭଗବାନ ମଧ୍ୟ କହିଲେ ଅନ୍ତିମରେ ଯେଉଁଠି ଭଗବତ ଗୀତା ଶେଷ ହେଇଛି ସେଇଠି ଭାଗବତ ମାର୍ଗ ହେଇଛି ବେଦ ଉପନିଷଦ ପୁରାଣ ସବୁ ରଚନା କରି ବ୍ୟାସଦେବ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ ସନ୍ତୋଷ ପ୍ରାପ୍ତ ହୋଇପାରିଲେ ନାହିଁ କାହିଁକି ନା ସେହିସବୁ ଚାରି ପୁରୁଷାର୍ଥ ବିଷୟରେ କୁହାଯାଇଛି ପଞ୍ଚମ ପୁରୁଷାର୍ଥ ବିଷୟରେ ଯଦିଓ ବର୍ଣ୍ଣନା କରାଯାଇଛି କିନ୍ତୁ କେହି ଜାଣିପାରିବେ ନାହିଁ ଏତେ ସୂକ୍ଷ୍ମ ଭାବରେ ବର୍ଣ୍ଣନା କରାଯାଇଛି ତେଣୁକରି ନାରଦମୁନି ଯେତେବେଳେ ଆସିଲେ ବ୍ୟାସଦେବଙ୍କୁ ବ୍ୟାସଦେବ ଯେତେବେଳେ ସନ୍ତୋଷ ପ୍ରାପ୍ତ ହୋଇପାରୁନଥିଲେ ତାଙ୍କୁ କହିଲେ ତୁମେ ଯେଉଁ ବେଦ ଉପନିଷଦ ପୁରାଣ ସବୁ ରଚନା କଲ ଏସବୁ ନିନ୍ଦନୀୟ ଶାସ୍ତ୍ର ରଚନା କଲ ଯୁଗୁତ୍ସିତମ ଧର୍ମକୃତି ଅନୁଶାସିତ ଏ ଯେଉଁ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କଲ ସେଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନା ସେଥିପାଇଁ ଭାଗବତ ରଚନା କରାଗଲା ସବୁ ଶାସ୍ତ୍ରର ସାର ହେଉଛି ଭାଗବତ ଏଇଟା ଜାଣିଲେ ସିନା ଭାଗବତ ହେଉଛି ମୂଳ ସବୁକିଛିର ମୂଳ ଆଉ କିଛି ଦରକାର ନାହିଁ ପ୍ରଭୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ସେ କଥା ଯଦି ବିଶ୍ୱ ଗ୍ରନ୍ଥାଗାରରୁ ଯେତେ ବେଦ ଅଛି ଉପନିଷଦ ଅଛି ପୁରାଣ ଅଛି ସବୁ ନଷ୍ଟ ହୋଇଗଲା ସବୁ ବୈଦିକ ଭୌତିକ ଶାସ୍ତ୍ର ତ ବହୁତ ରହିଛି ଭୌତିକ ଗ୍ରନ୍ଥ ବହୁତ ରହିଛି କୋଟି କୋଟି ଗ୍ରନ୍ଥ ରହିଛି କେଉଁ ନୋବେଲ ପ୍ରାଇଜ୍ ପାଇଥିବା ଗ୍ରନ୍ଥ ମଧ୍ୟ ସବୁ ରହିଛି ବହୁତ ରହିଛି ତା'ର କିଛି ମୂଲ୍ୟ ନାହିଁ କିନ୍ତୁ ବେଦଶାସ୍ତ୍ର ହେଉଛି ବହୁତ ମୂଲ୍ୟବାନ କିନ୍ତୁ ସେ ଶାସ୍ତ୍ର ମଧ୍ୟ ଯଦି ଗ୍ରନ୍ଥ ହେଇଗଲା ନଷ୍ଟ ହେଇଗଲା ମୋତେ କିଛି ଅସୁବିଧା ନାହିଁ। ଯଦି ଭାଗବତ ଶାସ୍ତ୍ର ଅଛି, ଭାଗବତ ଶାସ୍ତ୍ର ଏଭଳି ମହାତ୍ମା ରହିଛି, ତେଣୁ ଏଠି କୁହାଯାଉଛି ଋଷିମାନଙ୍କର ଏଭଳି ସବୁ ପ୍ରାଧାନ୍ୟତା ଆମକୁ ପ୍ରଦାନ କରିଛନ୍ତି, ତାଙ୍କ ପ୍ରତି ଆମ ଋଣ ରହିଛି। ତେଣୁ ଇଏ କୃଷ୍ଣ ଶରଣ୍ୟ, ସେ ଭଗବାନ ହେଉଛନ୍ତି ଶରଣ୍ୟ, ସେ ଶରଣ ଦେବା ପାଇଁ ଅପେକ୍ଷା କରି ରହିଛନ୍ତି, କେବେ ମୋ ପାଖକୁ ଆସିବେ ଅପେକ୍ଷା କରି ରହିଛନ୍ତି। କୋଟି କୋଟି ଜନ୍ମ ଧରିକି ଆମେ ଘୁରି ବୁଲୁଛେ ଭୌତିକ ଜଗତରେ। କୃଷ୍ଣ ଭୁଲି ସେଇ ଜୀବ ଅନାଦିବ ହିର୍ମୁଖ, ଅତଏବ କୃଷ୍ଣ ତାରେ ଦେହ ସଂସାର ଆଦି ଦୁଃଖ। ଅନାଦି, ଅନାଦିକୁ ଆମେ ବୁଝିପାରିବା ନା, ଆମେ କହିବା ଆଦି, ଆମେ ଥିଲେ ଜଗତରେ ଥିଲେ ଆସିଲେ ଆସିଲେ ଅନାଦି ବୋଲି ଏଇଭଳିଆ କହିବା। ଅନାଦି କହିଲେ ଆଦି ନାହିଁ, ମୂଳରୁ ରହିଛେ, କେତେ ଜନ୍ମ ବିତିଗଲା, ଆହୁରି ଜୀବନ ଚାଲିବ। ଯଦି ଭଗବାନଙ୍କ ଶରଣରେ ନଯିବା ଆହୁରି ଭଳି ଚାଲିବ, ଏଇଭଳି ଭାବରେ ଘୁରି ବୁଲୁଥିବା। ପୁନରପି ଜନନମ ପୁନରପି ମରଣମ, ଅନାଦି ବହିର୍ମୁଖ। ସେଥିପାଇଁ ଭଗବାନ ଆମକୁ ଦେଇଛନ୍ତି, ଶାସ୍ତ୍ର ଦେଇଛନ୍ତି, ବିଶେଷ ଭାବରେ ଭାଗବତଙ୍କୁ ପ୍ରଦାନ କରାଯାଇଛି। ତେଣୁ ଆମେ ଏକ ସୁଯୋଗ ଆମକୁ ମିଳିଛି, ଏଇଟା ସୁଯୋଗ ମିଳିଛି, ଆମେ ଭଗବାନଙ୍କ ଶରଣରେ ଯାଇକରି ଆମ ଜୀବନକୁ ସାର୍ଥକ କରିଦେବା। ଏଇ ଗୋଟିଏ ଜନ୍ମରେ ବ୍ୟାକ୍ ଟୁ ଗଡ଼୍ ହେଇପାରିବା, ଭଗବାନ ଧାମକୁ ଚାଲିଯାଇପାରିବା, ଅପୂର୍ବ ସୁଯୋଗ ଦିଆଯାଇଛି। କିନ୍ତୁ ଯଦି ଆମେ ଗ୍ରହଣ ନ କରିବା ଆଉ କ'ଣ କରାଯିବ। ତେଣୁ ଇଏ ଯେଉଁ ରହିଛି ସବୁ ଶାସ୍ତ୍ରର ସାର ହେଉଛି ଭାଗବତମ୍। ଭାଗବତମ୍ଟା ହେଉଛି ଜଣେ ଯଦି ଅଧ୍ୟୟନ କରିବେ ମାନେ ସେ ସବୁକିଛି ପ୍ରାପ୍ତ ହେଇଯିବେ ଭାଗବତମ୍ରେ। ଭଗବାନଙ୍କ ଛଡ଼ା ଅଲଗା ଅଲଗା ଜିନିଷ ନୁହଁ, ଭଗବାନଙ୍କର ଏସବୁ ଶରୀରର ଅଙ୍ଗ, ଇଏ ଦଶମ ସ୍କନ୍ଧ ହେଉଛି ଭଗବାନଙ୍କ ମୁଖପଦ୍ମ। ଆମେ ମୁଖପଦ୍ମ ବର୍ତ୍ତମାନ ଶ୍ରବଣ କରୁଛେ, ପାଠ ପଠନ କରୁଛେ, ସ୍ମରଣ କରୁଛେ, ଦର୍ଶନ କରୁଛେ, ଏ ଦଶମ ସ୍କନ୍ଧ। ତେଣୁ ଇଏ ଇଏ ହେଉଛନ୍ତି ଭକ୍ତ ଶରଣ୍ୟ, ସେ ଶରଣ ଦେବା ପାଇଁ ଅପେକ୍ଷା କରିଛନ୍ତି, କେତେ ମୋ ପାଖକୁ ଆସିବ। ସମସ୍ତଙ୍କ ହୃଦୟ ରହିଛନ୍ତି, ବିସ୍ତାର କୀଟ ପାଖରେ ମଧ୍ୟ ସେ ରହିଛନ୍ତି, ତାର ହୃଦୟ ରହିକି ତାକୁ କହୁଛନ୍ତି ଆସିବା ପାଇଁ, ବ୍ୟବସ୍ଥା କରୁଛନ୍ତି ମୋର ଶରଣରେ ଆସିବା ପାଇଁ। ଏଇ ଉପନିଷଦରେ ଦୁଇଟି ଉପନିଷଦରେ ବର୍ଣ୍ଣନା କରାଯାଇଛି, ଦୌ ସଜୁଜା କ'ଣ ସଖାୟା ଯେଉଁ ରହିଛନ୍ତି, ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି। ଆତ୍ମପକ୍ଷୀ, ଆତ୍ମପକ୍ଷୀ ହେଉଛନ୍ତି ଆମେ ହେଉଛେ ଜୀବ ରୂପକ ପକ୍ଷୀ ରହିଛନ୍ତି, ଏବଂ ପରମାତ୍ମା ରୂପକ ପକ୍ଷୀ ଦୁଇ ଜଣ ଯାକ ରହିଛନ୍ତି। ଆଉ ଜୀବ ସେ ଫଳର ଗଛର ଫଳ ଖାଇକରି କେତେବେଳେ ଆନନ୍ଦ ପାଉଛି, କେତେବେଳେ ଦୁଃଖ ପାଉଛି, କେତେବେଳେ ଏଇଭଳି ଭାବରେ ଚାଲିଛି। ଭଗବାନ ଅପେକ୍ଷା କରିଛନ୍ତି କେତେବେଳେ ମୋ ପାଖକୁ ଆସିବ, ମୋର ଶରଣରେ ଆସିବ। ଶରଣ୍ୟ, ଶରଣ୍ୟ ଏକମାତ୍ର ଶରଣ୍ୟ ସେ, କିନ୍ତୁ ଜୀବ ଚାହୁଁନାହିଁ। ଏ ଜୀବର ଦୁର୍ଭାଗ୍ୟ, ଯେଉଁମାନଙ୍କର ସୌଭାଗ୍ୟ ଉଦୟ ହେଇଛି ସେମାନେ କହେ ପ୍ରଭୁ ବହୁ ଜନ୍ମ ଧରି ନାଥ ଯେଉଁ କହିଥିଲେ, ହରି ହେ ଦୟାଲ ମୋ ଜୟ ରାଧାନାଥ, ହରି ହେ ଦୟାଲ ମୋ ଜୟ ରାଧାନାଥ। ବାର ବାର ଏଇବାର ଲହନି ଯଶାଥ, ଏଇଭଳି ଭାବରେ ବହୁତ ଜନ୍ମ ବିତି ଯାଇଛି। ବହୁ ଯୋନି ଭ୍ରମୀ ନାଥ ଲଇନୁ ଶରଣ, ନିଜ ଗୁଣି କୃପା କର ଅଧମ ଦରଣ। କେତେ ସୁନ୍ଦର ଗୀତ, କିଏ ଲେଖିଛନ୍ତି କି ଜାଣି, କିଏ ଯେଉଁ ରହିଛନ୍ତି ବହୁ ଜନି ଭ୍ରମୀ ନାଥ, ହେ ନାଥ ଅନେକ ଜନ ବିତି ଯାଇଛି, ଛୋଟ କ'ଣ ପଶୁ ପକ୍ଷୀ କୀଟ ପତଙ୍ଗ ସବୁ ଜନି ଭ୍ରମଣ କରିସାରିଲେଣି ଆମେ, 84 ଲକ୍ଷ ଜନି ମନୁଷ୍ୟ ଜନ୍ମ ଯେମିତି ପାର ହେଇଛି, କେତେବେଳେ ମହାପ୍ର ହେଇଛି, କେତେବେଳେ ଇନ୍ଦ୍ର ହେଇଛି, କେତେବେଳେ କ'ଣ ହେଇଛି ସବୁ। କିନ୍ତୁ ଆଜି ଆମର ସୌଭାଗ୍ୟ ଉଦୟ ହେଇଛି, ଆମେ ଭଗବାନଙ୍କ ଶରଣରେ ଯାଇଛେ। ତେଣୁ ରହିଛି ମୁଁ ଆଜି ପ୍ରଭୁ ଆଜି ଆମର ଶରଣରେ ଗଲୁ, ପ୍ରଭୁ ନିଜ ଗୁଣେ କୃପା କର ଅଧମ ତାରଣ, ମୁଁ ଅଧମ ବ୍ୟକ୍ତି, ମୋର କୌଣସି ଯୋଗ୍ୟତା ନାହିଁ ଆପଣଙ୍କ ଶରଣରେ ଯିବା ପାଇଁ, ଆପଣ କୃପା କରି ମୋତେ ଆଜି ଆମକୁ ଆପଣଙ୍କର ଶରଣରେ ନେଉଛନ୍ତି, ବା ଯାହା ବି ହେଉ ଗୁରୁଦେବ କୃପାରୁ ବା ଏଇଭଳି ଭାବରେ ସାଧୁ କୃପାରୁ ଆଜି ଆମେ ସେଇ ଭଗବାନଙ୍କ ଶରଣରେ ଯାଇଛେ। ତେଣୁ ଆମର ଶରଣରେ ଯାଇଛି, ପ୍ରଭୁ ଆମକୁ ରକ୍ଷା କର, ଏଇଭଳି ଭାବେ ପ୍ରାର୍ଥନା କରିବା କଥା। କୁନ୍ତୀ ଦେବୀ ସେ କଥା କହୁ, ଶରଣ୍ୟ ଭକ୍ତବତ୍ସଳ, ଏବଂ ସିଏ ହେଉଛନ୍ତି ଭକ୍ତବତ୍ସଳ, ଜ୍ଞାନୀ ବତ୍ସଳ ନୁହଁ ବା କର୍ମୀ ବତ୍ସଳ ନୁହଁ ବା ଯୋଗ ବତ୍ସଳ ନୁହଁ, ଯୋଗ ଭକ୍ତ ବତ୍ସଳ, ଯେଉଁମାନେ ଭକ୍ତ ସେଇଭଳି ଭାବରେ ଭଗବାନଙ୍କୁ ଭକ୍ତ ବତ୍ସଳ, ସେ ଭକ୍ତକୁ ସେ କୃପା କରିବେ। ଭକ୍ତ ବତ୍ସଳ ପୈତୃଷ ଶ୍ରେୟାନ୍ ସ୍ମରତି, ପୈତୃଷ ମୁଁ ତାଙ୍କର ପିତାଙ୍କର ଭଉଣୀ, ଏତେ ନିଜ ସମ୍ପର୍କ ରହିଛି ତାଙ୍କ ପିତାଙ୍କର ଭଉଣୀ, ତାଙ୍କର ମୋର ଶ୍ରେୟାନ୍ ମୋର ଯେଉଁ ପୁତ୍ରମାନେ ସବୁ ରହିଛନ୍ତି ସ୍ମରନ୍ତି, ଏଇଟାକୁ ସିଏ ସ୍ମରଣ କରନ୍ତି କି, ପୂର୍ବ ଶ୍ଳୋକ ସହିତ ଏଇଟା କୁହାଯାଉଛି ଯେମିତି ସ୍ମରଣ କରୁଛନ୍ତି। ହେ ରାମସା ମୂରକ୍ଷଣ, ରାମ ମଧ୍ୟ, ରାମ ଚ ଶବ୍ଦ ବ୍ୟବହାର କରାଗଲା, ରାମ ମଧ୍ୟ ସେ ମଧ୍ୟ ସେଇଭଳି ଭାବରେ, ସେ ମଧ୍ୟ ଭଗବାନ, ସେ ମଧ୍ୟ ଶରଣ୍ୟ, ସେ ମଧ୍ୟ ଭକ୍ତବତ୍ସଳ, ସେ ମଧ୍ୟ ଅମୃହେକ୍ଷଣ, ଅମୃହେକ୍ଷଣ ବହୁତ ସୁନ୍ଦର ଇକ୍ଷଣ ତାଙ୍କର ରହିଛି, କାରୁଣ କଟାକ୍ଷମ, ଯଦି ଗୋଟିଏ କଟାକ୍ଷ ଆମେ ପ୍ରାପ୍ତ ହୋଇଗଲେ ତାହେଲେ ଆମ ଜୀବନ ଧନ୍ୟ ହୋଇଯିବ। ଏଇଭଳି ଭାବରେ ସ୍ତୁତି କରିବା କଥା ଭଗବାନ ପାଖରେ। ରାମଶ୍ଚ ଅମୃହେକ୍ଷଣ, ଅମୃହ ଯେଉଁ ଜଣେ ପଦ୍ମ ରହିଛି, ପଦ୍ମର ବହୁତ ରହିଛି ସବୁ ଉପକାରିତା ରହିଛି, ବହୁତ ଉପକାରିତା ରହିଛି ପଦ୍ମର, ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ପଦ୍ମ, ସେଥିପାଇଁ ଶ୍ରୀଗୁରୁ ଚରଣ ପଦ୍ମ ବୋଲି କୁହାଯାଇଛି। ଶୀତଳତା ପ୍ରାପ୍ତ ହେବା, ଆମେ ତପ୍ତ ହୋଇକି ରହିଛି, ସମସ୍ତେ ତପ୍ତ ହୋଇକି ରହୁଛନ୍ତି, ଉତ୍ତପ୍ତ, ବହୁତ ପ୍ରକାର ତପ୍ତ ହୋଇକି ରହୁଛନ୍ତି, କିନ୍ତୁ ଅମୃହେ କ୍ଷଣ କେବଳ ତାଙ୍କର ଇକ୍ଷଣ ମାତ୍ରକେ ସବୁ ତାପ ଦୂର ଚାଲିଯିବ, ଶୀତଳତା ପ୍ରାପ୍ତ ହେବ। ଯେଉଁ ରହିଛନ୍ତି ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ, ଶୀତଳତା ଜଣେ ପ୍ରାପ୍ତ ହେବ ଅମୃହେ କ୍ଷଣ, ସେଇଭଳି ଭାବରେ ତାଙ୍କର ସୁନ୍ଦର ଖାଲି ନୟନ ତା ନୁହଁ, ସେଭଳି ଭାବରେ ମାନେ ଶାନ୍ତି ପ୍ରାପ୍ତ ହେବ, ଶୀତଳତା ପ୍ରାପ୍ତ ହେବ। ତପ୍ତ ଦଗ୍ଧ ଅବସ୍ଥାରୁ ଜଣେ ଯେମିତି ଭାବରେ ଗୋଟେ ବନରେ ନିଆଁ ଲାଗିଯାଇଛି, ସଂସାର ଦାବାନଳ, ଆମେ ଦାବାନଳ ଦଗ୍ଧ ହେଇକି ରହୁଛେ, କିନ୍ତୁ ଜଣେ ଯଦି ଗଙ୍ଗାର ଶୀତଳତା ପ୍ରାପ୍ତ ହେବ ସେ କେତେ ଆନନ୍ଦିତ ନ ହେବ। ସେହିଭଳି ଭାବରେ ଭକ୍ତ ଭଗବାନ ରୂପକୁ ଦର୍ଶନ କରି ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ମୃହେକ୍ଷଣ ମୃହେକ୍ଷଣ। ତେଣୁ ପୈତୃଷ ଶ୍ରେୟାନ୍ ସ୍ମରତି ରାମଶ୍ୟା ମୃହେକ୍ଷଣ, ସେ ତାଙ୍କର ସେଇ ଯେଉଁ ରହିଛି ସୁନ୍ଦର ନୟନ ତାଙ୍କର ରହିଛି ପଦ୍ମ ନୟନ ଭଳି, ରାମଙ୍କର କୃଷ୍ଣଙ୍କର କିଛି ଗୁଣ ରହିଛି ତାଙ୍କର, ଭଗବାନ ସିଏ ସବୁ ଐଶ୍ୱର୍ଯ୍ୟପୂର୍ଣ୍ଣ, ଆମର ଟିକିଏ ସାମାନ୍ୟ କିଛି ଧନ ପଇସା ପାଇବା ପାଇଁ କେତେ କ'ଣ ନିଜ ଜୀବନକୁ ସମର୍ପଣ କରିଦେଉଛନ୍ତି, ସକାଳୁ ରାତି ପର୍ଯ୍ୟନ୍ତ ଖଟୁଛନ୍ତି, କିଛି ଦୁଇ ପଇସା ରୋଜଗାର କରିବେ, ଭଗବାନଙ୍କୁ ଶରଣ କଲେ ସବୁକିଛି ଧନ ପ୍ରାପ୍ତ ହୋଇଯିବ, କିଛି ଆବଶ୍ୟକତା ନାହିଁ ଆଉ କାହାର ଶରଣରେ ଯିବା, ଭଗବାନ ସବୁକିଛି ରହିଛି, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ୍ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ, ଛଅଟି ଯାକ ଐଶ୍ୱର୍ଯ୍ୟ ରହିଛି, କେବଳ ସମସ୍ତେ ଲୋକମାନେ ଧାଉଛନ୍ତି ଧନ ପଛରେ, ସମସ୍ତେ ଧନ ପଛରେ ଧାଉଁଛନ୍ତି, ଏତେ ଅନ୍ୟମାନଙ୍କ ପଛରେ ନଥାଏ, କେବଳ ଭଗବାନଙ୍କୁ ଶରଣ ହୋଇଗଲେ ସବୁ ଧନ ପ୍ରାପ୍ତ ହୋଇଯିବେ। ସୁଦାମା କେତେ ଦରିଦ୍ର ଥିଲା, ସେ ଲୀଳାଟି ସମସ୍ତ ଅସୁବିଧାରେ ବର୍ଣ୍ଣନା କରାଯାଇଛି, ଭଗବାନ କିଛି ପ୍ରତ୍ୟକ୍ଷ ଭାବରେ ଦେଲେ ନାହିଁ, କିନ୍ତୁ ଆସି ଯେତେବେଳେ ପହଞ୍ଚିଲେ, ଘରେ ପହଞ୍ଚିଲା ବେଳେ ଘରକୁ ଜାଣିପାରିଲେ ନାହିଁ, ବାଟ ଭୁଲିଗଲେ ବୋଲି ଚିନ୍ତା କଲେ, ଆଉ ଗୋଟେ ଦ୍ୱାରକା ନଗରୀ ହୋଇଯାଇଛି ସେଠି, ଏଭଳି ଭାବରେ ସୁଦାମାପୁରୀ ଦ୍ୱାରକା ନଗରୀରେ ପରିଣତ ହୋଇଗଲା, ଏଇ ଭଗବାନଙ୍କର ଏଇଭଳି ଦିଅନ୍ତି। ଆମେ ଆମର ଦୁଇ ହାତ ଅଛି, ଭଗବାନଙ୍କର ସହସ୍ର ହାତ ରହିଛି, ଭଗବାନ ସହସ୍ର ହାତରେ ଦେବେ ଭଗବାନ, କାହିଁକି ଏଇ ଆରମ୍ଭରେ ଭାଗବତ ଆରମ୍ଭରେ କଥା କୁହାଯାଇଛି, କାହିଁକି ଲୋକମାନେ ସେ ଧନ ଦୁର୍ମନ୍ଧା, ଯେଉଁମାନଙ୍କ ଧନ ରହିଛି ତାଙ୍କର ବହୁତ ମଦ ରହିଛି, ଅନ୍ଧ ହୋଇଯାଇଛନ୍ତି ସେମାନେ, କାହିଁକି ସେ ଧନ ଦୁର୍ମନ୍ଧା ଧନ ପାଖରୁ ଯାଆନ୍ତି, କାହିଁକି ଲୋକମାନେ ଯାଆନ୍ତି, ଏଭଳି ଭାବରେ ସୁଖଦେବ ଗୋସ୍ୱାମୀ ଆରମ୍ଭ କରିଛନ୍ତି ପ୍ରଥମ ସ୍କନ୍ଧରେ, ଏ ଦ୍ୱିତୀୟ ଅଧ୍ୟାୟରେ, ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁଖଟି ରହିଛି, କାହିଁକି ସେମାନେ ତାଙ୍କ ଶରଣରେ ଯିବେ। ତେଣୁ ଏଇଭଳି ଭାବରେ କେତେ ସୌନ୍ଦର୍ଯ୍ୟ ରହିଛି, ଗୋଟିଏ ଗୋଟିଏ ପାଇଁ ସବୁଠୁ ଭଗବାନ ଗଲେ ସବୁକିଛି ପ୍ରାପ୍ତ ହୋଇଯିବେ। କା ଭଗବାନ କହିଲେ ନା, ଚତୁର୍ବିଧା ଭଜନ୍ତି ମା ଜନାସ ପୁତୁନ ଅର୍ଜୁନ, ଆର୍ତ ଜିଜ୍ଞାସର ଅର୍ଥାର୍ଥୀ ଜ୍ଞାନୀ ଚ ଭରତର ଶବ, ଯେ ଦୁଃଖରେ ପଡ଼ିଲେ ମଧ୍ୟ ଭଗବାନଙ୍କ ଶରଣରେ ଗଲେ ସେମାନେ ଉଦାରଧି, ସେମାନେ ବହୁତ ବୁଦ୍ଧିମାନ ବ୍ୟକ୍ତି, ବହୁତ ତାଙ୍କର ବୁଦ୍ଧି ଉନ୍ନତ, ସେଥିପାଇଁ ସେମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି ଉଦାରଧି ସମସ୍ତେ। ତେଣୁ ଏଇଭଳି ଭାବରେ ଶ୍ଳୋକରେ କୁହାହେଉଛି, କ'ଣ କୁହାହେଉଛି ନା, ଭଗବାନ କାରୁଣ୍ୟାଦି ଅଶେଷ ଗୁଣଯୁକ୍ତ, ଭଗବାନ ଶବ୍ଦରେ ଏଠି ହେଉଛି କରୁଣା ତାଙ୍କର ରହିଛି, ଗଙ୍ଗବା ଦୟାଳୁଙ୍କ ଶରଣଙ୍କ ପ୍ରଜେମ, ସୁଖଦେବ ଉଦ୍ଧବ ଭଗବାନଙ୍କ ଶରଣରେ ଗଲେ, ବ୍ରହ୍ମଚିନ୍ତନ କରୁଥିଲେ, ତାଙ୍କର ଏଇ କରୁଣା ରହିଛି ଯିଏକି ବକିକୁ ଯିଏ ତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ସେ ତାଙ୍କୁ ମାତୃଗତି ପ୍ରଦାନ କଲେ, ଆଉ କ'ଣ ବା ଦୟାଳୁଙ୍କ ଶରଣକୁ ରଜେଇବ, ଆଉ କିଏ ଦୟାଳୁ ଅଛନ୍ତି ତାଙ୍କ ଶରଣରେ ଯିବା? ସେଥିପାଇଁ ଏଠି କୁହା ଭଗବାନ କହିଲେ କାରୁଣ୍ୟା ଆଦି ଅଶେଷ ଗୁଣ ଯୁକ୍ତ, ଗୁଣ ବର୍ଣ୍ଣନା କଲେ ସରିବ ନାହିଁ, ଆଉ ଗୋଟିଏ ଗୁଣ କ'ଣ କହିବା, ଅଶେଷ ଗୁଣ ଭଗବାନ କହିଲେ ଅନେକ ଅର୍ଥ ରହିଛି, ଅଶେଷ ଗୁଣଯୁକ୍ତ ଅତୀବ ଶରଣ୍ୟ, ସେଥିପାଇଁ ସେ ଶରଣ୍ୟ, କୃଷ୍ଣଙ୍କ ଛଡ଼ା ଆଉ କାହାର ଏତେ ଗୁଣ ନାହିଁ, ଭଗବାନଙ୍କ 64 ଗୁଣ ରହିଛି, ବ୍ରହ୍ମା ପର୍ଯ୍ୟନ୍ତ 50 ଗୁଣ ରହିଛି, ତା ଉପରୁ ଶିବଙ୍କର 5 ଗୁଣ ଅଧିକା ରହିଛି, ତା ଉପରେ ବିଷ୍ଣୁ ତତ୍ତ୍ୱମାନେ ସବୁ ଯେଉଁ ରହିଛନ୍ତି, ରାମ ନୃସିଂହ ବାମନ ଇତ୍ୟାଦି ତାଙ୍କର ଆଉ 5 ଗୁଣ ଅଧିକା ରହିଛି, କିନ୍ତୁ କୃଷ୍ଣଙ୍କ ପାଖରେ ଫୁଲ୍ 64 ପୂର୍ଣ୍ଣ, ସେ ତାଙ୍କର ଆଉ କୌଣସି କମ୍ ନାହିଁ କେଉଁଥିରେ, 64 ଗୁଣ କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ, ସବୁ ଗୁଣ ରହିଛି, ତେଣୁ ସେ ଶରଣ ତାଙ୍କ ପାଖରେ ଆମେ ଶରଣ ଯିବା, କାହାର ଶରଣ ଆଉ କାହା ଶରଣ ଯିବା, ଏକମାତ୍ର ଶରଣ ହେଉଛି କୃଷ୍ଣ, ତେଣୁ ଅତୈବ ଶରଣ୍ୟମ ଶରଣାଗତ ପାଳକ ବିଶେଷତ୍ୱ ସ, ଏବଂ ଯେ ଶରଣରେ ଯିବେ ଭଗବାନ ଯଦି ତାଙ୍କୁ ଶରଣ ନ ଦିଅନ୍ତେ ତାହେଲେ ମଧ୍ୟ ଗୋଟେ କଥା ହୁଅନ୍ତା, କହିଲେ କ'ଣ ହବ, ସେ ତ ଶରଣ ଦେଉନାହାନ୍ତି, ଲକ୍ଷ୍ମୀଦେବୀ ଯେମିତି କହିଲେ, ଲକ୍ଷ୍ମୀଦେବୀ ଯେତେବେଳେ ସମୁଦ୍ରରୁ ବାହାରିଲେ ସେହି ସମୟରେ ତାଙ୍କର କିଏ ପଦୀ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସବୁକିଛି ଗୁଣ ତାଙ୍କର ଅଛି ଭଗବାନଙ୍କର, କିନ୍ତୁ ସେ ମୋତେ ଚାହୁଁନାହାନ୍ତି, ଏଇଭଳି ଭାବରେ ସେ ଶ୍ଳୋକଟି ଅଛନ୍ତି, ତେଣୁ ନ ଚାହିଁଲେ ମଧ୍ୟ ସିଏ ମୋର ଶରଣ କହିକି ତାଙ୍କୁ ପତି ରୂପରେ ବରଣ କଲେ, ଭଗବାନ କିଛି ଆବଶ୍ୟକତା ନାହିଁ, ତମେ ଧନ ଦେଲେ ମୁଁ ପ୍ରାପ୍ତ ହେବି, ଲକ୍ଷ୍ମୀ ଯଦି କୃପା ନ କରିବେ ଲକ୍ଷ୍ମୀ ଯଦି ରାଗିଯିବେ ଭଗବାନ ବୁଲିବେ, ଭିକ୍ଷା କରି ବୁଲିବେ, ଓଡ଼ିଶା ମାତାଜୀମାନଙ୍କର ଏଇଭଳି ଧାରଣା ତାଙ୍କର ରହିଛି, ଭଗବାନ ଲକ୍ଷ୍ମୀଙ୍କୁ ମଧ୍ୟ ପଚାରୁନାହାନ୍ତି, ଦେଖୁନାହାନ୍ତି, ତାଙ୍କୁ ଲକ୍ଷ୍ୟ କରୁନାହାନ୍ତି, ଯେତେ ଦେବତାମାନେ ଅସୁରମାନେ ସବୁ ରହିଥିଲେ ଲକ୍ଷ୍ମୀଦେବୀଙ୍କୁ ଅପରଲୋକ ନୟନ ଦେଖୁଛନ୍ତି, କେତେ ସୌନ୍ଦର୍ଯ୍ୟ ରହିଛି, କେତେ କ'ଣ ରହିଛି, ତାଙ୍କ କୃପା ଟିକେ ପାଇଯିବା କି, କିନ୍ତୁ ଭଗବାନ ସେପଟ କଂସା କରୁନାହାନ୍ତି, ନ କାଂକ୍ଷତେ ହିଁ ମାଆଙ୍କୁ କୁହାଯାଇଛି, ଭଗବାନ ଏଭଳି ସେ କାହାକୁ ଚାହାନ୍ତି ନାହିଁ, କିନ୍ତୁ ଏ ଯେଉଁ କୁହାଯାଉଛି ଲକ୍ଷ୍ମୀ ସହସ୍ର ଶତସମ୍ ବ୍ରହ୍ମସେବ୍ୟ ମାମ୍, ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କ ସେବା କରୁଛନ୍ତି, ନ କାଂକ୍ଷତେ, ଯଦିଓ ଭଗବାନ ଚାହାନ୍ତି ନାହିଁ ଲକ୍ଷ୍ମୀ ମୋର ସେବା କରନ୍ତୁ, ନହେଲେ ମୁଁ କେମିତି ଧନ ପାଇବି, ସବୁ ଧନ ତାଙ୍କ ପାଖରେ ରହିଛି, ତାଙ୍କଠାରୁ ଶକ୍ତି ପାଇକି ଲକ୍ଷ୍ମୀ ତାଙ୍କର ଶକ୍ତି ଧନରୂପା ଶକ୍ତି, ତେଣୁ ଶରଣାଗତ ଯିଏ ଶରଣରେ ଯିବେ ଭଗବାନଙ୍କୁ ରକ୍ଷା କରିବେ, ଇଏ ହେଉଛି ଭଗବାନ ବ୍ରତ, ବିଭୀଷଣ ଶରଣରେ ଗଲେ ଭଗବାନଙ୍କର, ଭଗବାନ ଶରଣ ଦେଲେ, ଅନ୍ୟମାନେ ମନା କରୁଥିଲେ ନା ଇଏ ରାବଣ ପକ୍ଷରୁ ଆସିଛନ୍ତି ତାଙ୍କୁ ଆମେ ଶରଣ ଦେବା ନାହିଁ, କିନ୍ତୁ ଶରଣ ଦେଲେ ଭକ୍ତବତ୍ସଳ, ଯେଉଁମାନେ ଭକ୍ତ ତାଙ୍କ ପାଇଁ ବିଶେଷ ଭାବରେ କୃପା ରହିଛି, ଭକ୍ତବତ୍ସଳ ଯଥ କୃଷ୍ଣ ବିଶେଷାଣ ଯଥୋତ୍ତର ସ୍ମରଣ ହେତୁ ଶ୍ରେଷ୍ଠମ, ଗୋଟିଏ ପରେ ଗୋଟିଏ ହେଉଛି ତାଙ୍କର ଅଧିକ ଶ୍ରେଷ୍ଠ ଗୁଣ ସବୁ ରହିଛି ଭଗବାନ, ତା ଉପରେ ଅଧିକ ହେଉଛି ଭକ୍ତବତ୍ସଳ ଏ ଶରଣ୍ୟ, ତା'ପରେ ଅଧିକା ଶ୍ରେଷ୍ଠ ହେଉଛି ଭକ୍ତବତ୍ସଳ, ତା'ପରେ ଅଧିକା ହେଉଛି ଅବରକ୍ଷଣ, ଭଗବାନଙ୍କ 4 ବିଶେଷଣ ଦିଆଯାଇଛି, ଏଇଭଳି ଭାବରେ ଅନେକ ସବୁ ରହିଛି କଥା ରହିଛି, ଆମର ସମୟ ହେଇଗଲା, ଆହୁରି 5 ଅଛି, କିଛି ଅସୁବିଧା ନାହିଁ, ଆମର କଥା କିଛି ବିଶ୍ରାମ ଦେବା, ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ଗୋତ୍ରମାନନ୍ଦେ।